वासुदेवाय ॐ नमो भगवते वासुदेवाय
आज आम भगवत क्लास को प्रसन्न मातृवृंदगामी स्वागत जाना सहित स्वागत करटक आसा भक्त ब्राह्मण प्रभु जो आम साधारण मंदिर भागवत कथा हुए आमर टे अलग प्रकार कार्यक्रम रही गोटे श्लोक आलोचना करते श्लोक हो पार आलोचना करागवत सप्ताह भाई कथा चलती वृंदावन वर्षा और शरत ऋतु बर्णा चलती वृंदावन जो वर्षा और शरत ऋतु बर्णा करूँ से भगवान रामचंद्र जी के चिंता करुले किस्किंदार जिते से मतलब वर्षा ऋतु और शरत ऋतु चलता से मन पड़ेगा तेणु आम भागवत कथा सहित रामायण कथा कहवा भगवान रामचंद्र वर्षा ऋतु में शरत ऋतु वर्णना कर लक्ष्मण को लक्ष्मण जी को दुई थर कथा कही सारे दुईटा पर्यायर कथा ये तृतीय भाग कथ कह बर्तमान श्लोक नौ पूर्व आम जहाँ सब आलोचना कर सम्यक सूचना देदेबा ये वर्षा और शरत ऋतु आसी जाइए ऋतु में किभ भाव में पृथ्वी पृष्ठ से समस्ते प्रल्लभित होती समस्ते प्राण पाइला भाई लगुच नवजीवन प्राप्त होती यह सब वर्णना करते वर्णना करे समय सुखदेव गोस्वामी सब तुलना दौरान कि भाव में वर्षा ऋतु जो घटना सब हो रहा तुलना करविन्न कथा सहित तुलना करोक आम कही निशा मुखेश खद्यता तमसा भांतिना ग्रहा यथा पापेन काशंडा न वेद पड़ो जना जोभली भाव में वर्षा ऋतु में विशेष भाव में संध्या समय जुड़जुड़िया पोक मान प्रादुर्भाव हो जाए से समय आकाश में चंद्र पर आलोक ये प्रतिभा हुए ना ये परिष्कार जना पड़े आच्छ नहीं रही था से भाव में कलयुग लोक मैंने वेद को जापर ना पाषंडवाद चलो आम ए विषय गत काली आलोचना करते तेना पर आरंभ करवा श्लोक नौ आप चाहिए बही पढ़ीपर आम गोटे बही अच्छी कौन की बहुत द्वितीय दशम स्कंद कोड़े अध्याय श्लोक नौ एक कहुई श्रुवा पर्जन्य निनदं पर्जन निनदं मंडुका सश्रुजुर्गिर तूष्णी सहना प्राजद्वत् ब्राह्मणा नियमात्यय दस कोड़े नौ श्रुवा पर्जन्य निनदं मंडुका सश्रुजुर्गिर तूष्णी सहना प्राजद्वत् ब्राह्मणा नियमात्यय श्रुवा पर्जन्य निनदं मंडुका सश्रुजुर्गिर तूष्णी सहना प्राजद्वत् ब्राह्मणा नियमात्यय श्रुत्वा पर्जन्य निनदं मंडुका सश्रुजुर्गिर तूष्णी सहना प्राजद्वत् ब्राह्मणा नियमात्यय ये जो रही श्रुत्वा पर्जन्य निनदं श्रुत्वा पर्जन्य निनदं मंडुका सश्रुजुर्गिर तूष्णी सहना प्राजद्वत् ब्राह्मणा नियमात्यय श्रुत्वा श्रुत्वा पर्जन्य निनदं पर्जन्य वृष्टि वृष्टि जो होती घड़घड़ी शब्द मत हो ये घड़घड़ी शब्द सुनिकी मंडुका सश्रुजुर्गिरे मंडुका कहले बेंग मैने बेक मैने सश्रुजुर्गिर तर वचन आरंभ कले मंडुक वचन आरंभ कले कि कड़ 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 सश्रुजुर्गिर तेणु यहीटा को शुणी सुखदेव गोस्वामी मन पड़गला गोटे कथा कौन ना से सब देखुं वृंदावन शोभा देखुं वृंदावन शोभा देखिए जो ये भाव में मंडुक शब्द शुभुश्री शुणुंत से मन पड़ जा कौन मन पड़ी
তুষ্ণিং শয়ানা প্রাক যদ্ব, যেভাবে ভাবে রাত্রিরে যে কে না ব্রাহ্মণ নিমাতে, ব্রাহ্মণ মানে বিশেষ ভাবে ব্রাহ্মণ মান কথা মনে পড়লা তাঁকর, কিন্তু ব্রাহ্মণ মানে রাত্রিরে যেত শয়ন করতে ভোর ভোর উঠি যাতে, তুষ্ণিং শোলা বেড়ে তুষ্ণিং চুপচাপ শোলে শয়ন করলে, কিন্তু নিদ্রু যেত জাগ্রত হলে রাত্রি যে শোলে তাপরে জাগ্রত হলে নিমাতে সকাল উঠি তাঁর প্রাত্যকর্ম সমাপন কলা পরে সে আরম্ভ কলে গির তাঁকর মধ্যে কথা আরম্ভ হলা কম ঈশ্বর পরম কৃষ্ণ সচ্চিদানন্দ বিগ্রহ অনাদি রাজ গোবিন্দ সর্বকারণ কারণ, এইভাবে ভাবে তাঁকর মধ্যে গির চালা তাঁকর কথা চালা বেদ অধ্যয়ন চালা শ্রুতি শাস্ত্র অধ্যয়ন কলে। তেমন প্রভুপাদ মহারাজ তাঁর মন্তব্যে কৌশল যে কলিযুগের বর্তমান অন্ধকারে সমস্ত শোপড়ছেন কলিযুগের, কিন্তু যেতবে কৌশি মহান আচার্যঙ্কর আগমন হুয়ে সেতবে তাঁর আহ্বানে কেবল যথার্থ তত্ত্বজ্ঞান লাভ করা সমস্তে বেদ পাঠ করা আরম্ভ করতে। কলিযুগের আমি পূর্ব বর্ণনা করি লোক মানে জাঁতি না প্রকৃত বেদ কম লোক মানে জাঁতি না, কিন্তু মহান আচার্য মানে যেত আসতে সে প্রকৃত বেদক স্থাপন করতে, তেমন তাঁরণে যে অনেক সে সব শাস্ত্র অধ্যয়ন করা আরম্ভ করতে, বিভিন্ন শাস্ত্র সব রয়েছেন বিভিন্ন শাস্ত্র সব অধ্যয়ন করতে, যেমন আমার ইস্কনরে সকাল আরম্ভ হয়ে গেলে মঙ্গল আরতি হচ্ছে, সংসার দাবা নলনীড় লোক এইভাবে ভাবে সঙ্গীত গান ভগবান পূজা করা যাচ্ছি, তাপরে বিভিন্ন শাস্ত্র চৈতন্য চরিতামৃত চৈতন্য মহাপ্রভু শিক্ষাষ্টম আরম্ভ করা যাচ্ছি, চেতো দর্পণমার্জন মহাদাবাগ্নি নির্বাপণম শ্রেয়া কৈরবচন্দ্রিকা বিতরণম বিদ্যাবধূ জীবনম আনন্দাম্বুদিবর্ধনম প্রতিপদ পুণ্যাম সাধনম সর্বাত্মস্নাপনম পরম বিজয়তে শ্রীকৃষ্ণ সংকীর্তনম। এই আঠটি শ্লোকরে মহাপ্রভু সমস্ত বেদর সার জিনিসকে দিয়ে দিয়েছেন, আঠটি শ্লোকরে সমস্ত বেদর সার দিয়ে দিয়েছেন, সবু মন্দিরে এটা পাঠ করা যাচ্ছে, আভিন্ন মন্দিরে কি চৈতন্য আমার ব্রহ্মসংহিতা পাঠ করছেন, কি ভক্তি সাম পাঠ করছেন, কি অন্যান্য শাস্ত্র সব পাঠ করছেন, সবুদিন কিছু কিছু পাঠ করা কথা। তেমন এইভাবে ভাবে যেতবে চালছেন কথা আমার রামজী এটি বসে তাঁকর মনে পড়ছে কিষ্কিন্ধা কথা, কিষ্কিন্ধার যেতে সুগ্রীবঙ্ সহ মিত্রতা কলে সে সময় সুগ্রীব চারি মাস তাঁকর রাজ্যকে প্রত্যাবর্তন করে যাই এবং চারি মাস ভগবান লক্ষ্মণ সহ প্রবর্ষণ পর্বতরে রয়েছেন, সেই সময় বর্ষা ঋতু আসি যাই সে সুন্দর ভাবে বর্ষা ঋতুকে বর্ণনা করছেন, লক্ষ্মণ পাখে বর্ণনা করছেন, এটা আমার গোস্বামী তুলসীদাস রামচরিত মানসের বর্ণনা করছেন, দাদুর ধ্বনি দাদুর ধ্বনি চৌ দিশা সুহাই, দাদুর দাদুর ধ্বনি চৌ দিশা সুহাই বেদ পড়াই জনু বটু সমুদায়, দাদুর ধ্বনি চৌ দিশা সুহাই, এই বেঙ্গর ধ্বনি চারিআড়ে চারিআড়ে সুহাই বহু সুন্দর লাগুচি বহু সুন্দর শুভুচি রামজী কৌশল লক্ষ্মণকে তাঁকর সে কৌশল বেদ পড়াই জনু বটু সমুদায়, ব্রাহ্মণ মানে যেভাবে ভাবে বেদ পাঠ করতে সেইভাবে ভাবে বেঙ্গ মানে তাঁকর শাস্ত্র অধ্যয়ন করছেন, তাঁকর শাস্ত্র পাঠ করছেন, তেমন এইভাবে ভাবে যে রয়েছে দশম শ্লোকের কুচি আপনার দেখিপারে দশম শ্লোক, আসন নোৎপত্থকামিন্যহ ক্ষুদ্র নদ্যো অনুশুষ্যত সরস্বতী পুংসো যথা স্বতন্ত্রস্য দেহ দ্রবিণ সম্পদ, আসন আসন উৎপত্তগামিন ক্ষুদ্র নদ্যো অনুশুষ্যতি, বর্ষা সময়ে ছোট ছোট নদী সব লা ক্ষুদ্র নদ্যো যেটা খরাদিনে শুখি যাই, তেমন বর্তমান বহুত পানি হয়ে গলা তেমন কম হব না, আসন উৎপত্তগামিন বিভিন্ন স্থান সে নদী তার যে রয়েছে নদী নদী ভিতরে ন রই সে চারিআড়ে উছিড়ি পড়ুছে, ଉତ୍ପତ୍ତି ଗାମିନ ଏଇଟା ଦେଖି ସୁଖଦେବ ଗୋସ୍ୱାମୀ ତା'ର ଗୋଟେ ଉଦାହରଣ ଦେଉଛନ୍ତି। ହଁ, ଏଇଟାରେ ଯେଉଁ ଉଦାହରଣ ଦେଇଛନ୍ତି କେଉଁଟା ଆମକୁ ଗ୍ରହଣ କରିବାକୁ ପଡ଼ିବ, କେଉଁଟା ଆମକୁ ତ୍ୟାଗ କରିବାକୁ ପଡ଼ିବ, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାଷଣରେ ସେ କଥା କହୁଛନ୍ତି। ତେଣୁ ଏଇଟାର ଯେଉଁ ରହିଛି ଏ ଯେଉଁ ମଣ୍ଡକର ଯେଉଁ ଶବ୍ଦ ଏଇଟା ହେଉଛି ବ୍ରହ୍ମଚାରୀଠୁ ଉପାଦେୟା। ବ୍ରହ୍ମଚାରୀକୁ ମାନେ ଏଇଟା ଶିକ୍ଷା କରିବା କଥା, ତାଙ୍କ ଯେଉଁ ବ୍ରହ୍ମଚାରୀ ଭେଦ ପଢ଼ୁନାହାନ୍ତି, ଗୁରୁଦେବ କହିଛନ୍ତି ତୁମେ ଅଧ୍ୟୟନ କର, ସକାଳେ ଭାଗବତ ପଢ଼, ସନ୍ଧ୍ୟାବେଳେ ଭଗବତ ଗୀତା ପଢ଼, କିନ୍ତୁ ତଥାପି ଆମେ କରୁନାହୁଁ। ତେଣୁ ତାଙ୍କୁ ସେମାନଙ୍କ ପାଇଁ ଏଇ ଯେଉଁ ମଣ୍ଡୁକ ଶବ୍ଦ ଇଏ ତୁମେ ଶିକ୍ଷା ଦେବ, ତୁମେ ମଧ୍ୟ ଆମେ ଯଦି ପଢ଼ୁଛୁ ତୁମେ ପାଠ ପଢ଼, ଗୁରୁଦେବ କହିଛନ୍ତି, ପ୍ରଭୁପାଦ ମହାରାଜ କହିଛନ୍ତି ସବୁଦିନ ତୁମେ ଅଧ୍ୟୟନ କର, ନିତ୍ୟଂ ଭାଗବତ ସେବା, ପ୍ରତିଦିନ ଭାଗବତ ସେବା ସେବନ କର। ତେଣୁ ଏଇଟା ଆମର ଉପାଦେୟ ଶିକ୍ଷା, ଏଇଠି ଯେଉଁ ଉପମାଟି ଦେଇଛନ୍ତି ଏଇଟା ଉପାଦେୟ ଉପମା, କେଉଁଟା ତ୍ୟାଗ କରିବା କଥା, କେଉଁଟା ଗ୍ରହଣ କରିବା କଥା, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାଷାରେ କହିଛନ୍ତି। ତେଣୁ ଏ ଯେଉଁ ଶ୍ଳୋକରେ କୁହାଯାଉଛି ଦଶ ନମ୍ବର ଶ୍ଳୋକରେ, ଆସନ ଉତ୍ପତ୍ତି ଗାମିନ୍ୟ କ୍ଷୁଦ୍ର ନଦୀ ଅନୁସୂଚ୍ୟତି। ଛୋଟ ଛୋଟ ନଦୀରେ ଯେତେବେଳେ ବର୍ଷା ପାଣି ଆସିଯାଏ ସେଠାରୁ ଚାରିଆଡ଼େ ସେ ଉଛୁଳି ପଡ଼େ ଜଳ। ତେଣୁ ଏଇଟାକୁ ଦେଖି ସୁଖଦେବ ଗୋସ୍ୱାମୀ ଗୋଟେ ଉପମା ଦେଉଛନ୍ତି, ଗୋଟେ ଉଦାହରଣ ଦେଉଛନ୍ତି କିଭଳି ନା, ପୁଂସୋ ଯଥା ସ୍ୱତନ୍ତ୍ରସ୍ୟ ଦେହ ଦ୍ରବିଣ ସମ୍ପଦ। ଯେଉଁଭଳି ମନୁଷ୍ୟମାନେ ଅସ୍ୱତନ୍ତ୍ର, ଯେଉଁମାନେ ବା ସ୍ୱତନ୍ତ୍ର ଭାବରେ ସେମାନେ ଜୀବନ ଧାରଣ କରିବା ପାଇଁ ଚାହୁଁଛନ୍ତି, ଆମେ କିଛି ବେଦ ନିଷିଦ୍ଧ ମାନିବୁ ନାହିଁ, ବେଦ ନିଷେଧ ମାନିବୁ ନାହିଁ, ଆମର ମନ ଯାହା ହେବ ତାହା କରିବୁ, ତାଙ୍କ ସହିତ ତୁଳନା କରିଛନ୍ତି। ଦେହ ଦ୍ରବିଣ ସମ୍ପଦ, ଶରୀର ପ୍ରାପ୍ତ ହୋଇଛନ୍ତି, ଦେହ ଦ୍ରବିଣ ବିଭିନ୍ନ ପ୍ରକାର ସମ୍ପଦ ସବୁ ରହିଛି, ଧନ ଇତ୍ୟାଦି ରହିଛି, ସମ୍ପଦ ସବୁ ରହିଛି, ଏ ସମ୍ପଦ ଆମର ବିଭିନ୍ନ ପ୍ରକାର ଆମର ଐଶ୍ୱର୍ଯ୍ୟ କିଛି ପ୍ରାପ୍ତ ହେଉଛେ, ଆମ ଶରୀର ମଧ୍ୟ ଗୋଟେ ସମ୍ପଦ, ମନୁଷ୍ୟ ଶରୀର ବହୁତ ଆମକୁ ଗୋଟେ ସୁଯୋଗ ମିଳିଛି ମନୁଷ୍ୟ ଶରୀରରେ, ମନୁଷ୍ୟ ଶରୀର ଜଣେ ପ୍ରାପ୍ତ ହୋଇଛି ମାନେ କେତେ ଉନ୍ନତ, କେତେ ଜନ୍ମ ପାର ହେଲା ପରେ ସେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛି, ଏ ଶରୀରଟା କେତେ ଉନ୍ନତ ଶରୀର ଆମେ ପାଇଛେ, ଲୋକମାନେ ଜାଣନ୍ତି ନାହିଁ ଏ ଉନ୍ନତ ଶରୀର ପ୍ରାପ୍ତ ହୋଇଛନ୍ତି ବୋଲି, ସେମାନେ ପଶୁଭଳି ଜୀବନଯାପନ କରୁଛନ୍ତି। ତେଣୁ ଏଇ ଯେଉଁ ଉନ୍ନତ ଆମେ ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଛେ, ଦେହ ପ୍ରାପ୍ତ ହୋଇଛେ, ତା ଧନ ଇତ୍ୟାଦି ପ୍ରାପ୍ତ ହୋଇଛେ, ଏଇଟାକୁ ଆମେ ଯଦି ଠିକ୍ ବାଟରେ ନ ଲଗେଇବା, ଯେଉଁଭଳି ଭାବରେ ନଦୀ ଉତ୍ପତ୍ତି ଗ୍ରାମୀଣ ହୋଇଯାଉଛି, ସେଭଳି ଭାବରେ ଆମେ ଯଦି ବିଧି ନିୟମ ପାଳନ ନ କରିବା, ବିଧି ନିଷେଧ ପାଳନ ନ କରିବା, ମନ ଇଚ୍ଛା କାର୍ଯ୍ୟ କରିବା, ତାହେଲେ ଆମେ ମଧ୍ୟ ସେଭଳି ଭାବରେ ଉତ୍ପତ୍ତି ଉପଦଗାମୀ ହୋଇଯିବା, ନର୍କକୁ ଯିବା। ଆମେ ନର୍କକୁ ଯିବା ପାଇଁ ଭଗବାନ ବାଟ ରଖିଛନ୍ତି, ଭଗବାନ ଧାମ ଯିବା ପାଇଁ ତ ଭଗବାନ ବ୍ୟବସ୍ଥା କରିଛନ୍ତି, ଆମ ଉପରେ ଚଏସ୍ ଦେଇଦେଲେ ଇଚିତେ ଜ୍ଞାନ ଆଖ୍ୟାତମ ଗୁହ୍ୟାତ ଗୁହ୍ୟତର ମୟା ବିମୃଷ୍ୟତେ ଶିଷ୍ୟଣ ଯଥେଚିତ ଧା ଗୁରୁ। ଭଗବତ ଗୀତାରେ ଅନ୍ୟାନ୍ୟ ଶାସ୍ତ୍ରମାନଙ୍କରେ ଭଗବାନ ସବୁ ଜ୍ଞାନ ଦେଉଛନ୍ତି, ଏବଂ ଜ୍ଞାନ ଦେଇକରି ଅନ୍ତିମରେ ଭଗବତ ଗୀତାରେ ଭଗବାନ କହିଲେ ଅର୍ଜୁନକୁ, ଅର୍ଜୁନ ମୁଁ ତୁମକୁ ସବୁ ଜ୍ଞାନ ଦେଇଦେଲି, ଗୁହ୍ୟ ଜ୍ଞାନ ଦେଲି, ଗୁହ୍ୟତର ଜ୍ଞାନ ଦେଲି, ଗୁହ୍ୟତମ ଜ୍ଞାନ ମଧ୍ୟ ଦେଲି, ଇଚିତେ ଜ୍ଞାନ ଆଖ୍ୟାତମ ଗୁହ୍ୟାତ ଗୁହ୍ୟତର ମୟା, ଗୁହ୍ୟ ଜ୍ଞାନ ଗୁହ୍ୟତର ଜ୍ଞାନ ଗୁହ୍ୟତମ ଜ୍ଞାନ ସବୁ ଜ୍ଞାନ ଦେଇଦେଲି, ବିମୃଷେ ଅଶିଷଣ ଏଇଟାକୁ ତୁମେ ଚିନ୍ତା କର, ଅଶିଷ ଭାବରେ ଚିନ୍ତା କର, ଯଥେଚ୍ଛସି ତଥା ଗୁରୁ, ତୁମେ ଯେଉଁଟା ଇଚ୍ଛା କରିବ ସେଇଟା କର, ତୁମେ ଚାହିଁବ ଯଦି ଯୁଦ୍ଧ କର, ଭଗବାନ ଅନ୍ତିମରେ କହିଲେନି ଅର୍ଜୁନକୁ ତୁମେ ଯୁଦ୍ଧ କର ବୋଲି, ଭଗବାନ କହିଲେ ତୁମେ ଯାହା ଚାହୁଁଛ ସେଇଟା କର, ଯଥେଚ୍ଛସି ତଥା ଗୁରୁ, ତୁମେ ଯଦି ଚାହୁଁଛ ଯୁଦ୍ଧ କରିବା ପାଇଁ କର, ନହେଲେ ଯଦି ଚାହୁଁଛ ଭିକ୍ଷା କରିବ ବୋଲି ଯୁଦ୍ଧ ବନ୍ଦ କରିଦେବ, ତାହେଲେ ସନ୍ଧି କର, ଯାଅ ଭିକ୍ଷା କରି ଚଳିବ। ତେଣୁ ସେହିଭଳି ଭାବରେ ଆମକୁ ମଧ୍ୟ ଭଗବାନ ସବୁ ପ୍ରକାର ଜ୍ଞାନ ଦେଲେ, ସବୁ ପ୍ରକାର କହିଦେଲେ, ତୁମେ ଯାହା ଚାହୁଁଛ ସେଇଟା କର, ଭଗବାନ ନର୍କକୁ ଯିବା ପାଇଁ ବାଟ ରଖିଛନ୍ତି, ଷୋଡ଼ଶ ଅଧ୍ୟାୟରେ ଭଗବାନ କହିଲେ ତ୍ରିବିଧମ ନରକ ସେଦମ ଦ୍ୱାରମ ନାଶନ ମହାତ୍ମନ କାମ କ୍ରୋଧ ସଦା ଲୋଭ ତସ୍ମାତ୍ ଏକତ୍ରାଙ୍କ ତେଜେତ। ଏଇ ଯେଉଁ କାମ କ୍ରୋଧ ଲୋଭ ଇଏ ହେଉଛି ନ୍ୟାସନାଲ୍ ହାଇୱେ, ନର୍କକୁ ଯିବା ପାଇଁ ନ୍ୟାସନାଲ୍ ହାଇୱେ ତିନୋଟି ହୋଇଯାଇଛି, 1, 2, 3 ନର୍କକୁ ଯିବା ପାଇଁ, ଆମେ ଯଦି ଏ କାମ କ୍ରୋଧ ଲୋଭର ଆଶ୍ରୟ ନେବା ତାହେଲେ ନର୍କକୁ ପଳେଇଯିବା। ପୁଣି ମଧ୍ୟ ଭଗବାନ ବ୍ୟବସ୍ଥା କରିଛନ୍ତି ଭଗବତ ଧାମକୁ ଯିବା ପାଇଁ, ତାଙ୍କ ଧାମକୁ ଯିବା ପାଇଁ କ'ଣ ବ୍ୟବସ୍ଥା କରିଛନ୍ତି? ନିର୍ମାଣ ମୋହା ଜିତ ସଙ୍ଗ ଦୋଷା ଅଧ୍ୟାତ୍ମ ନିତ୍ୟା ବିନିବୃତ କାମା ଦ୍ୱନ୍ଦ୍ୱ ବିମୁକ୍ତ ସୁଖ ଦୁଃଖ ସଙ୍ଗେଇ ଗଚ୍ଛନ୍ତି ମୂଢ଼ା ପଦମ ପୟନ୍ତ। ଏଭଳି ଭାବରେ ଯଦି ଆମେ ଜୀବନଯାପନ କରିବା ଶାସ୍ତ୍ର ଅନୁସାରେ, ନିର୍ମାଣ ମୋହା ଆମର ମାନ ଦାବି କରିବା ନାହିଁ, ଯାହାକି ଭଗବାନ କହିଲେ ଅମାନିନା ମାନ ଦେନ, ମୋହରୁ ଦୂର ହେବା, ଅସତ୍ସଙ୍ଗରୁ ଦୂର ହେବା, ଜିତସଙ୍ଗ ଦୋଷା, ଅଧ୍ୟାତ୍ମ ନିତ୍ୟା, ପ୍ରତିଦିନ ଆମେ ଶାସ୍ତ୍ର ଅଧ୍ୟୟନ କରିବା, କାମରୁ ମୁକ୍ତ ହେବା, ବିନିବୃତ କାମା, ଦ୍ୱନ୍ଦ୍ୱ ବିମୁକ୍ତ, ଭୌତିକ ଜଗତରେ ଦ୍ୱନ୍ଦ୍ୱମୟ ଜଗତ, ସୁଖ ଦୁଃଖ ଇତ୍ୟାଦି ସବୁ ରହିଛି, ଏଥିରୁ ମୁକ୍ତ ହୋଇ ଗଚ୍ଛନ୍ତି ମୂଢ଼ା ପଦ୍ମ ବ୍ୟମିତ ମୂଢ଼ା ଅମୂଢ଼ ସେମାନେ ଆଉ ମୂଢ଼ ହୁଅନ୍ତି ନାହିଁ, ଭଗବାନ ପଦକୁ ପ୍ରାପ୍ତ ହେବେ, ଭଗବାନ ଧାମକୁ ଯିବେ। କିଭଳି ସେ ଧାମ? ନା ତଦ ଭାସତି ସୂର୍ଯ୍ୟ ନ ଶଶାଙ୍କ ନ ପାବକ ଯଦ୍ଗତ୍ୱା ନ ନିବର୍ତ୍ତନ୍ତେ ତଦ ଧାମ ପରମ ମମ। ଭଗବାନ ତାଙ୍କର ଧାମ ଦେଉଛନ୍ତି, ଏଇ ଧାମକୁ ଆସ। ଏବଂ ଭଗବାନ ମଧ୍ୟ କହିଛନ୍ତି, ଯଦି ମୋ କଥା ନ ଶୁଣିବ ତାହେଲେ ନର୍କକୁ ପାଇଁ ବ୍ୟବସ୍ଥା ରହିଛି, ନର୍କକୁ ଯିବ। ଆମେ ଯେଉଁଟା ଚାହିଁବା, ଯେଉଁ ସ୍ୱତନ୍ତ୍ର ପୁରୁଷମାନେ ଯଦି ଶାସ୍ତ୍ର ବିଧି ଅନୁସରଣ ନ କରି କାର୍ଯ୍ୟ କରିବେ, ତାଙ୍କର ଧନ ସମ୍ପତ୍ତି ଯାହା ଅଛି ସେସବୁକୁ ଅପବ୍ୟବହାର କରିଦେଲେ, ତାହେଲେ ସେମାନେ କୁପଦଗାମୀ ହୋଇଯିବେ, ନର୍କକୁ ଚାଲିଯିବେ। ମନୁଷ୍ୟ ଜନ୍ମ ପ୍ରାପ୍ତ ହେଲେ କିନ୍ତୁ ନର୍କକୁ ଚାଲିଗଲେ, ମନୁଷ୍ୟ ଜନ୍ମ ନଷ୍ଟ ହୋଇଗଲା। ହରି ହରି କଲେ ଜନ୍ମ ଗୁଆଇନୁ ବଳକୁ ହରି।
Thank you.
ମଧ୍ୟ ତାଙ୍କର ଭାରତରେ ଏଇଟା କହିଛନ୍ତି, କବି ବିଦ୍ୟାପତିଙ୍କ କଥା କହିଛନ୍ତି, ତତଲା ସୈକତେ ବାରି ବିନ୍ଦୁ ସମ ସୁତମିତ ରମଣୀ ସମାଜେ, ବନ୍ଧୁବାନ୍ଧବ ପରିବାର ସନ୍ତାନ ଓ ସ୍ତ୍ରୀ ଆଦି ସମାଜରେ ଅବଶ୍ୟ କିଛି ସୁଖ ଅଛି, ସେହି ସୁଖ ମରୁଭୂମିରେ ଟୋପାଏ ଜଳ ସହିତ ତୁଳନୀୟ, ତତଲା ସୈକତେ। ତେଣୁ ଏ ଯେଉଁ ଧନ ସମ୍ପତ୍ତି ଆମର ଅଛି, ଏଇଟାକୁ ଆମେ ଏଭଳି ବ୍ୟବହାର କରିବା, ଏଇ ଧନସମ୍ପତ୍ତି ଭଗବାନ ଆମକୁ ଦେଇଛନ୍ତି, ତେଣୁ ଭଗବାନଙ୍କ ସେବାରେ ଲଗାଇବା, ତାହେଲେ ପ୍ରକୃତରେ ଏ ସଦୁପଯୋଗ ଆମେ କରିବା, ନହେଲେ ଆମେ କୂପଥଗାମୀ ହୋଇଯିବା, ନଳକୂପ ପଳାଇବା। ସାଧାରଣତଃ ଯେଉଁମାନଙ୍କ ପାଖରେ ପଇସା ରହିଛି ସେମାନେ କ'ଣ କରୁଛନ୍ତି, ଯେଉଁମାନେ ଧନୀ ବ୍ୟକ୍ତି ରହିଛନ୍ତି, ଧନୀ ବ୍ୟକ୍ତି ବହୁତ ଧନ ରୋଜଗାର କରୁଛନ୍ତି, ସେମାନେ ସେ ଟଙ୍କାର କ'ଣ ବ୍ୟବହାର କରୁଛନ୍ତି, ୱାଇନ୍ ଆଣ୍ଡ ୱେଲ୍ଥ ଆସିଲା, ୱାଇନ୍ ଏବଂ ୱିମେନ୍ରେ କଥା ଖର୍ଚ୍ଚ କରୁଛନ୍ତି, ସେମାନେ ଜାଣିନାହାନ୍ତି ଧନର କେମିତି ଆଉ କିଛି ଅଧିକ ସୁନ୍ଦର ଭାବରେ ବ୍ୟବହାର ହୋଇପାରେ, ଆଉ କିଛି ଆମେ ଅଧିକ ଆନନ୍ଦ ପ୍ରାପ୍ତ ହୋଇପାରିବା ଧନରେ, ଧନର ବ୍ୟବହାର କେମିତି କରିବା। ଆମ ଶ୍ରୀଶ୍ରୀମନ୍ଦ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି, ଜଣେ ଭିକ୍ଷୁକ ଥିଲେ, ଜଣେ ସନ୍ନ୍ୟାସୀ ସାଧୁ, ସାଧୁ ଜଣେ ସିଏ ସିଗରେଟ୍ ଟାଣୁଛନ୍ତି ବିଡ଼ି ଟାଣୁଛନ୍ତି, ସିଗରେଟ୍ ଟାଣୁଛନ୍ତି। ତେଣୁ ଆଉ ଜଣେ କହିଲେ, ଆପଣ ସାଧୁ ହେଇକିରି ସିଗରେଟ୍ ଟାଣୁଛନ୍ତି? ନା, ଏ ସିଗରେଟ୍ ସେତେବେଳେ ଏତେ ମଜା ଲାଗେନି, ଖାଲି ସିଗରେଟ୍ ଟାଣିଲେ ଯଦି ଟିକେ ଶରାବ ଟିକେ ମିଳିଲା ତାହେଲେ ତାର ସହିତ ଆନନ୍ଦ ଲାଗେ, ଶରାବ ସହିତ ସିଗରେଟ୍ ଟାଣିଲେ ଆନନ୍ଦ। ଆପଣ ଶରାବ ବି ପିଉଛନ୍ତି? ନା, ଶରାବ ସବୁ ସମୟ ଭଲ ଲାଗିବ ନାହିଁ, ବେଶିଆ ବେଳକୁ ଗଲେ ଶରାବ ଟିକେ ଭଲ ଲାଗିବ, ବେଶିଆ ବେଳକୁ ବି ଆପଣ ନା ସବୁ ସମୟରେ ଏ ଯେଉଁ ଯିବା ପାଇଁ ଏ ଯେଉଁ କରିବା ପାଇଁ ଆଉ କ'ଣ ଆମେ କ'ଣ ଧନ କେଉଁଟା ଆସୁଛି, ଆମେ ଏଇସବୁ ବିଭିନ୍ନ ପ୍ରକାର ସବୁ ରୁଟ୍ ଦ୍ୱାରା ସବୁ କରୁଛୁ, ଉଭୟ କରି ଆମେ ଜୀବନ ଯାପନ କରୁଛୁ, ଆଉ କ'ଣ ରହିଲା ବାକି। ତେଣୁ ଚାରୋଟି ପାପର ସ୍ଥାନରେ ରହିଗଲେ ସେମାନେ, ତେଣୁ ସାଧାରଣତଃ ଯେଉଁମାନଙ୍କର ପଇସା ରହୁଛି, ଧନ ରହୁଛି, ସେମାନେ ଏହିଭଳି ଭାବରେ ଟଙ୍କାର ଅସତ୍ ବ୍ୟବହାର କରୁଛନ୍ତି ଧନ। ଲକ୍ଷ୍ମୀ ଦେବୀ ସିଏ ଯେମିତି ରାବଣ ଚାହିଁଥିଲେ, ସୀତା ଦେବୀଙ୍କୁ ହରଣ କରୁଥିଲେ, ଅପହରଣ କରୁଥିଲେ ଧନ, ଭଗବାନ ରାମଜୀଙ୍କର ଯେଉଁ ଶକ୍ତି ରହିଛି, ରାମଜୀଙ୍କର ଯେଉଁ ଐଶ୍ୱର୍ଯ୍ୟ ରହିଛି ତାକୁ ଉପଭୋଗ କରିବା ପାଇଁ ଚାହୁଁଥିଲେ। ବର୍ତ୍ତମାନ ସମାଜ ହେଉଛି ସେହିଭଳି ଭାବରେ, ଅସୁର ସମାଜ, ରାବଣ ସମାଜ, ସେମାନେ ଚାହାନ୍ତି ଭଗବାନଙ୍କର ଏ ଲକ୍ଷ୍ମୀ, ଭଗବାନଙ୍କର ସମ୍ପତ୍ତି, ଭଗବାନଙ୍କର ଐଶ୍ୱର୍ଯ୍ୟ, ଭଗବାନଙ୍କ ଶକ୍ତି, ଆମେ ଚାହୁଁଛେ ସେଟାକୁ ଉପଭୋଗ କରିବା। ଏ ଅତି ପ୍ରକୃତରେ ଏଇ ଲକ୍ଷ୍ମୀ ଦ୍ୱାରା, ଏଇ ଐଶ୍ୱର୍ଯ୍ୟ ଦ୍ୱାରା ଆମେ ଭଗବାନଙ୍କ ସେବା କରିବା କଥା, ଭଗବାନଙ୍କ ସେବାରେ ଲଗାଇବା କଥା ଐଶ୍ୱର୍ଯ୍ୟ, ତାହେଲେ ଲକ୍ଷ୍ମୀ ଆମ ପାଖରେ ରହିବେ, ସବୁବେଳେ ପାଇଁ ରହିବେ। କିନ୍ତୁ ଲକ୍ଷ୍ମୀଙ୍କୁ ଯଦି ଆମେ ଭଗବାନଙ୍କ ସେବାରେ ନ ଲଗାଇ ନିଜ ସେବାରେ ଲଗାଇବା, ତାହେଲେ ଲକ୍ଷ୍ମୀ ଚାଲିଯିବେ, ଭଗବାନ ରାମଚନ୍ଦ୍ର ହତ୍ୟା କରି ନେଇଯିବେ, ଯିଏ ସୀତାଦେବୀଙ୍କୁ ନେଲେ। ସେହିଭଳି ଭାବରେ ଧନ ସମ୍ପତ୍ତି ଆମକୁ ଭଗବାନ ଦେଇଛନ୍ତି, ଆମ ପୂର୍ବକର୍ମ ଫଳ ଅନୁସାରେ ଜନ୍ମ ଐଶ୍ୱର୍ଯ୍ୟ ସୁତ ସ୍ତ୍ରୀ ଏ ଚାରିଟି ଆମକୁ ପ୍ରାପ୍ତ ହୋଇଛେ, କିଏ ଉନ୍ନତ ଜନ୍ମ ପ୍ରାପ୍ତ ହୋଇଛନ୍ତି, କେତେ ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଛନ୍ତି, କେତେ ବିଦ୍ୟା ପ୍ରାପ୍ତ ହୋଇଛନ୍ତି, କେତେ ସୌନ୍ଦର୍ଯ୍ୟ ପ୍ରାପ୍ତ ହୋଇଛନ୍ତି, ପୂର୍ବଜନ୍ମ କର୍ମଫଳ ଅନୁସାରେ ଆମେ ପ୍ରାପ୍ତ ହୋଇଛେ। କିନ୍ତୁ ଏଇଟାକୁ ଆମେ ଭଗବାନ ପ୍ରତି ନିଜର କୃତଜ୍ଞତା ସ୍ୱୀକାର କରିବା କଥା, କୃତଜ୍ଞତା ଜ୍ଞାପନ କର, କହୁ ଆପଣ କୃପା କରି ଆମକୁ ଦେଇଛନ୍ତି, ଏ ଧନ ସମ୍ପତ୍ତି ଦେଇଛନ୍ତି, ଏଇ ଧନ ସମ୍ପତ୍ତିରେ ଆମେ ଆପଣଙ୍କର ସେବା କରିବୁ, ଏଇ ଧନ ସମ୍ପତ୍ତି ଦ୍ୱାରା ଭଗବାନଙ୍କ ସେବା ନ କରି ଯଦି ଆମେ ଭଗବାନ ସେବା ନ କରିବା, ତାହେଲେ ଆମେ ଇନ୍ଦ୍ରିୟ ସେବାରେ ରହିଲେ ଏଇ କ'ଣ ଏଇ ସ୍ତ୍ରୀ ମଧ୍ୟ ଇତ୍ୟାଦିରେ ମଧ୍ୟ ଏସବୁରେ ଟଙ୍କାଟାକୁ ଧନଟାକୁ ବ୍ୟବହାର କରି ନଷ୍ଟ କରିଦେବେ, ଧନ ତ ନଷ୍ଟ ହେବ, ନିଜ ଶରୀର ମଧ୍ୟ ନଷ୍ଟ ହୋଇଯିବ, ଶରୀରଟି ମଧ୍ୟ ନଷ୍ଟ ହୋଇଗଲା, ଏତେ ସବୁ ଧନ ପ୍ରାପ୍ତ ଦିଆଗଲା ସେ ଶରୀର ଧନ ଦ୍ୱାରା, ସେ କେବଳ ଶରୀରଟି ବି ନଷ୍ଟ କଲା। ତେଣୁ ଏଇଭଳି ଭାବରେ ଏଥିରୁ ଆମେ କ'ଣ ଶିକ୍ଷା କରିବା କଥା, ଏ ଶ୍ଳୋକରେ ଏ ସକଳ ପକ୍ଷେ ହେୟ, ତେଣୁ ଏ ଯେଉଁ ଶିକ୍ଷାଟା ଦେଲେ ଆମର ସୁଖଦେବ ଗୋସ୍ୱାମୀ ପରିକ୍ଷିତ ମହାରାଜ ଦେଲେ, ଏ ଯେଉଁ ଛୋଟ ନଦୀମାନଙ୍କରେ ବର୍ଷା ଆସିଗଲେ ବନ୍ୟା ହୋଇଯାଉଛି, ଚାରିଆଡ଼େ ନଦୀ ପଳାଇଯାଉଛି, ଜଳ ସବୁ ଚାରିଆଡ଼େ ବହିଯାଉଛି, ସେଇଭଳି ଭାବରେ ଆମର ଯେଉଁ ଐଶ୍ୱର୍ଯ୍ୟ ରହିଛି ଯଦି ଆମେ ସ୍ୱତନ୍ତ୍ର ଭାବରେ କାର୍ଯ୍ୟ କରିବା କୁପଥଗାମୀ ହୋଇଯିବା, ନଦୀ ଯେମିତି କୁପଥଗାମୀ ହୋଇଗଲା ସେଭଳି ଭାବରେ ଆମେ କୁପଥଗାମୀ ହୋଇଯିବା। ତେଣୁ ଏଇଟା ସମସ୍ତଙ୍କ ପକ୍ଷରେ ସକଳ ପକ୍ଷେ ହେୟ, ଏଠାରୁ ଆମେ ଦୂରେଇ ରହିବା। ଏଇଟା ଏଭଳି ଭାବରେ ଆମର ଜନସମ୍ପତ୍ତି ସବୁ ରହିଛି, ଜନସମ୍ପତ୍ତିର ଅପବ୍ୟବହାର କରିବା ନାହିଁ। ଏଇଟା ଧନସମ୍ପତ୍ତି ଦ୍ୱାରା ଆମେ ଭଗବାନଙ୍କ ସେବାରେ ଲଗାଇବା। ଧନସମ୍ପତ୍ତି ପ୍ରଭୁପାଦ ମହାରାଜ ଆମର ଯେଉଁ ରହିଥିଲେ ଜର୍ଜ ହାରିସନ୍, କିଛି ତାଙ୍କର ଧନସମ୍ପତ୍ତି ଥିଲା, କିନ୍ତୁ ପ୍ରଭୁପାଦଙ୍କ ଆସିବା ପୂର୍ବରୁ ସେ କିଭଳି ଭାବରେ ଜୀବନଯାପନ କରୁଥିଲେ। ଆମର ରହିଛି ଲଣ୍ଡନରେ ଯେଉଁ ରହିଛି ଭକ୍ତିବେଦାନ୍ତ ମାନର, ଭକ୍ତିବେଦାନ୍ତ ମାନର ସେ ପ୍ରଦାନ କରିଛନ୍ତି, ପ୍ରଭୁପାଦଙ୍କୁ ଦେଇଥିଲେ, ଧନସମ୍ପତ୍ତି ସବୁ ଦେଇଦେଲେ। ଧନସମ୍ପତ୍ତିଟା ଯଦି ଏଇଭଳି ଭାବରେ ଭଗବାନଙ୍କ ସେବାରେ ଭକ୍ତଙ୍କ ସେବାରେ ନିଯୁକ୍ତ କରାଗଲେ ସେଇଟା ହେଉଛି ସଦ୍ବ୍ୟବହାର ହେଲା, ନହେଲେ ଅସଦ୍ବ୍ୟବହାର କଲେ ସେମାନେ ହିଁ ନର୍କକୁ ଯିବେ। ଧନଟା ଅସଦ୍ବ୍ୟବହାର ହେଲା ସେମାନେ ନର୍କକୁ ଯିବେ। ତେଣୁ ଏଇଟା ସମସ୍ତଙ୍କ ପକ୍ଷରେ ଏଇଟାକୁ ତ୍ୟାଗ କରିବା କଥା। ଧନ ସମ୍ପତ୍ତି ଯାହା ଆମର ଅଛି, ଭକ୍ତିମୟ ଠାକୁର ମଧ୍ୟ ସୁନ୍ଦର ସଙ୍ଗୀତ ରଚନା କରିଛନ୍ତି, ଧନ ଦ୍ୱାରା ଏସବୁ ହେଉଛନ୍ତି ଆପଣଙ୍କର ଦାସ ଦାସୀ। ଏଇଟାକୁ ଭଗବାନଙ୍କ ସେବାରେ ଆମେ ନିଜେ ଲଗାଇବା, ତାହେଲେ ହିଁ ପ୍ରକୃତରେ ଏଇଟାର ସଦ୍ବ୍ୟବହାର ହୋଇପାରିବ। ଯାହା ହଉ, ପରବର୍ତ୍ତୀ ଶ୍ଳୋକ ଏଗାରରେ କହୁଛନ୍ତି, ହରିତା ହରିଭି ସସ୍ପୈ ଇନ୍ଦ୍ର ଗୋପୈ ସ୍ଥଲୋହିତା ଉଚ୍ଛିଳିନ୍ଦ୍ର ପୃତଚ୍ଛାୟା ନୃଣଂ ଶ୍ରୀରିବ ଭୂରଭୂତ। ହରିତା ହରିଭି ସସ୍ପୈ, ହରିତା ହରିତା କହିଲେ ସବୁଜ ବର୍ଷ, ସବୁଜ ବର୍ଣ୍ଣ ହରି, ହରିତା ସବୁଜ ବର୍ଣ୍ଣର ହରିଭି, ଯେତେ ଘାସ ଇତ୍ୟାଦି ଯାହା ସବୁ ରହିଛି, ସବୁଜ ବର୍ଣ୍ଣର ଯାହା ସବୁ ରହିଛି, ବର୍ଷାଦିନେ ଏସବୁ ଚାରିଆଡ଼େ ଘାସ ଇତ୍ୟାଦି ସବୁଜ ବର୍ଣ୍ଣ ଚାରିଆଡ଼େ ଛାଇ ହୋଇଯିବ। ସସ୍ପେଇ ନୂତନ ଭାବେ ବୃଦ୍ଧି ହେବ। ସେଭଳି ଭାବରେ ଇନ୍ଦ୍ର ଗୋପେଷ ଲୋହିତା, ଇନ୍ଦ୍ରଗୋପ, ଇନ୍ଦ୍ରଗୋପ ହେଉଛି ପୋକ ଗୋଟେ ରହିଛି, ଲୋହିତା ସାଧବ ବୋହୁ କୁହାଯାଏ, ଲାଡ଼ ପୋକଟିକୁ ସାଧବ ବୋହୁ, ଏ ଗ୍ରାମର କଥା, ସବୁ ଗ୍ରାମର କଥା ଆମେ ସବୁ ଦେଖିଛୁ ପିଲାଦିନେ, ସହରରେ ନଥିବେ, ସହରରେ ଯେଉଁମାନେ ପଡ଼ିଲେ ସେମାନେ ଜାଣିପାରିବେ ନାହିଁ। ସାଧବ ବୋହୁ ଲାଲ ରହିଥିବ, ଦସ୍ତୁ ଇନ୍ଦ୍ର ଇନ୍ଦ୍ର ମତମନ୍ତ୍ର ଗୋପମନ୍ତ୍ର ମହେଶ କର୍ମ, ଇନ୍ଦ୍ରଙ୍କ ଠାରୁ ଆରମ୍ଭ କରି ଇନ୍ଦ୍ରଗୋପ ପର୍ଯ୍ୟନ୍ତ କୁହାଯାଇଛି, ସମସ୍ତେ କର୍ମର ଫଳ ଭୋଗ କରୁଛନ୍ତି। କିନ୍ତୁ କର୍ମାଣି ନିର୍ଦ୍ଧତି କିନ୍ତୁ ଚ ଭକ୍ତି ଭାଜାମ, ଯେଉଁମାନେ ଭଗବାନ ଭକ୍ତି କରୁଛନ୍ତି ସେମାନେ କର୍ମକୁ ଦହନ ହୋଇଯାଉଛି, ସେମାନେ କର୍ମ ଫଳକୁ ମୁକ୍ତ ହୋଇଯାଉଛନ୍ତି, ଚ ଭକ୍ତି ଭାଜାମ। ତେଣୁ ଏ ଇନ୍ଦ୍ରଗୋପେଷ୍ଟ ଲୋହିତା, ଇନ୍ଦ୍ରଗୋପମାନେ ବର୍ଷା ଦିନେ ସବୁ ଆସିବେ, ଚାରିଆଡ଼େ ବୁଲୁଥିବେ, ଲୋହିତା ଲାଲ ରଙ୍ଗର। ସେହିଭଳି ଭାବରେ ଉଚ୍ଛିଳିନ୍ଦ୍ର କୃତ ଛାୟା ନୃଣା, ଉଚ୍ଛିଳିନ୍ଦ୍ର କହିଲେ ଛତୁ, ଛତୁମାନେ ଫୁଟିଯିବେ, ଛତୁ ଫୁଟିବ, ଛତୁ ଫୁଟିଗଲା ବେଳେ ଫୁଟିଯିବ କୁହାଯାଏ, ଛତୁ ଫୁଟିଯାଉଛି ମାନେ ବର୍ଷା ଦିନେ ସବୁ ଛତୁ ଫୁଟି ଚାରିଆଡ଼େ ଛତୁ ହୋଇଯିବ। କୃତ ଛାୟା, ଛତୁରେ ମଧ୍ୟ କିଛି କିଛି ଛାୟା ପ୍ରଦାନ କରୁଛି, ସେ ଛାୟା କିନ୍ତୁ ଧଳା ବର୍ଣ୍ଣ ହୋଇଯିବ, ଇଏ ହେଲା ସବୁଜ ବର୍ଣ୍ଣ, ଇଏ ହେଲା ଲାଲ ବର୍ଣ୍ଣ, ଇଏ ହେଲା ଧଳା ବର୍ଣ୍ଣ, ଏଇଭଳି ଭାବରେ ବର୍ଣ୍ଣର ପ୍ରାଚୁର୍ଯ୍ୟ ଆସିଯିବ। ବର୍ଷା ଦିନେ ବର୍ଣ୍ଣର ପ୍ରାଚୁର୍ଯ୍ୟ ଆସିଗଲା, ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରୁଛନ୍ତି, ଉଦାହରଣ ଦେଉଛନ୍ତି, ଶ୍ରୀରିବ ଭୂରଭୂ, ଶ୍ରୀ ଭୂ ଭୂମିର ଏ ସମ୍ପଦ ଆସିଗଲା, ଭୂମିର ସମ୍ପଦ ବର୍ଷା ଦ୍ୱାରା ଭୂମିର ସମ୍ପଦ ବଢ଼ିଗଲା, ଭୂରିବ ଭୂ ଭୂତ ଭୂର ଭୂତ ଅଭୂତ କହିଲେ ଭୂମିର ଏ ସମ୍ପଦ ଶ୍ରୀ ଆସିଗଲା, ଶ୍ରୀରିବ ସମ୍ପଦ ବଢ଼ି, ଇବ କହିଲେ ତୁଳନା କରାଯାଉଛି, ଏଇଟା ସମ୍ପଦ ନୁହଁ କିନ୍ତୁ ଆମେ ସମ୍ପଦ ଭଳି ଲାଗିବ, ସେଭଳି ଭାବରେ ଲାଗିବ, ସମ୍ପଦ ହୋଇଗଲା। ତେଣୁ ଏଠି ଏ ଶ୍ଳୋକରେ ଭାଷାରେ ସୁଦର୍ଶନ କହୁଛନ୍ତି, ନୃଣାଂ ଶବ୍ଦ ଯେଉଁ ବ୍ୟବହାର କରାଯାଇଛି, ନୃଣାଂ ଶ୍ରୀରିବ ଭୂରଭୂତ, ଏ ନୃଣାଂ କହିଲେ ଏ ରାଜାମାନଙ୍କୁ ଇଙ୍ଗିତ କରାଯାଉଛି, ରାଜାମାନେ ଯେଭଳି ଭାବରେ ଉଜ୍ଜଳ ଲାଲ ବର୍ଣ୍ଣର କୀଟ ଶୁଭ୍ର ଛତୁ ଦ୍ୱାରା ସହିତ ସଜ୍ଜିତ ଘନ ସବୁଜ ପ୍ରାନ୍ତରର ବର୍ଣ୍ଣାଢ୍ୟ ପ୍ରଦର୍ଶନକୁ କୌଣସି ନୃପତିଙ୍କ ଦ୍ୱାରା ପ୍ରଦର୍ଶିତ ସାମରିକ ଶକ୍ତିର ରାଜକୀୟ ଯାତ୍ରା ସହିତ ତୁଳନା କରାଯାଇପାରେ। ରାଜାଙ୍କର ଯେମିତି ସମୃଦ୍ଧି ହୋଇଗଲା, ସୈନ୍ୟ ସମୃଦ୍ଧି ହୋଇଗଲା, ସେଭଳି ଭାବରେ ଭୂମିଦେବୀଙ୍କର ସବୁ ସମୃଦ୍ଧି ଆସିଗଲା, ଧନ ସମ୍ପଦ ଆସିଗଲା। ତେଣୁ ଏ ଶ୍ଳୋକରେ କୁହାଯାଉଛି, ଇୟଂ ରାଜ୍ଞା ଉପେଦେୟା ଉପାଦେୟା ଏ ରାଜାମାନଙ୍କ ପ୍ରତି ହେଉଛି ଉପାଦେୟ ଶିକ୍ଷା ସେମାନେ ମଧ୍ୟ ସେଭଳି ଭାବରେ ତାଙ୍କର ସୈନ୍ୟମାନଙ୍କୁ ସବୁ ସୁରକ୍ଷିତ ସୈନ୍ୟମାନଙ୍କୁ ବୃଦ୍ଧି କରିକିରି ଦେଶର ସୁରକ୍ଷା କରିବା ପାଇଁ ସବୁ ବ୍ୟବସ୍ଥା କରିବେ ଭୂମିଦେବୀ ଏ ସୂଚନା ଦେଇଦେଉଛନ୍ତି ରାଜାମାନଙ୍କୁ ବର୍ତ୍ତମାନ ରାଜା ନହେଲେ ମଧ୍ୟ ଯିଏ ବର୍ତ୍ତମାନ ଶାସନ ରହିବେ ତାଙ୍କର କର୍ତ୍ତବ୍ୟ ମଧ୍ୟ ଏଇଟା ହେଉଛି ତାଙ୍କ ପାଇଁ ଏଇଟା ଉପାଦେୟ ଶିକ୍ଷା ବର୍ଷା ଋତୁରେ ଆମେ ପିଲାମାନେ ପାଠ ପଢ଼ୁଥିଲେ ବର୍ଷା ଋତୁର କ'ଣ ଏସେ ଲେଖୁଥିଲେ ରଚନା ଲେଖୁଥିଲେ ବର୍ଷା ଋତୁର ରଚନା ଲେଖୁଥିଲେ ଗୋଟେ କଥା ରହିଛି ଜଣେ ବ୍ୟକ୍ତି ଜଣେ ପିଲା ପିଲା ସେସବୁ ବର୍ଷା ଋତୁର ବର୍ଷା ଋତୁର ପଢ଼ିକିରି ଆସିଥିଲା ବର୍ଷା ଋତୁ ପଢ଼ିବ ବୋଲି ପରୀକ୍ଷାରେ ପଢ଼ିକି ଶିକ୍ଷା ମାନେ ଲୁଘୁଛିକିରି ଆସିଥିଲା ଲେଖିବ ବୋଲି ଆସେ ସେ ଗାଈ ପଡ଼ିଗଲା ପରୀକ୍ଷାରେ ପଡ଼ିଗଲା କ'ଣ ପ୍ରଶ୍ନ କ'ଣ ଗାଈ ଲେଖ ସେ ତ ପଢ଼ିଛି ବର୍ଷା ଋତୁର ଶିଖିଛି ତେଣୁ ଗାଈ ତ ପଢ଼ିନି ତେଣୁ ତାର ଚିନ୍ତା କରି କହିଲା ବର୍ଷା ଋତୁରେ ବହୁତ ଘାସ ହୋଇଯାଏ ଗାଈମାନେ ତାକୁ ଚରନ୍ତି ତେଣୁ ଗାଈର ଆତ୍ମକାହାଣୀ ଲେଖିବା ଆରମ୍ଭ କଲେ ସେଇଭଳି ଭାବରେ ବର୍ଷା ଋତୁରେ କେତେ କଥା ରହିଛି ସବୁ ବର୍ଷା ଋତୁରେ ଆମ ଚିନ୍ତାର ବାହାରେ ଆମେ ଚିନ୍ତା କରିନଥିବା ବର୍ଷା ଋତୁରେ କେତେ ସବୁ ରହିଛି ସୁଖଦେବ ଗୋସ୍ୱାମୀ ବହୁତ ସୂକ୍ଷ୍ମ ତତ୍ତ୍ୱ ସବୁ ରହିଛି ଗୋଟିଏ ଅଧ୍ୟାୟ ବର୍ଣ୍ଣନା କରାଯାଇଛି ବର୍ଷା ଋତୁ ଏବଂ ଶରତ ଋତୁର ଭଗବାନ ରାମଚନ୍ଦ୍ର ମଧ୍ୟ ସେଭଳି ଭାବରେ ଲକ୍ଷ୍ମଣଙ୍କୁ ବର୍ଷା ଋତୁରେ ବର୍ଣ୍ଣନା କରୁଥିଲେ ଗୋଟେ ଅଧ୍ୟାୟ ରହିଛି ଭାଗବତମରେ ବର୍ଷା ଋତୁ ଶରତ ଋତୁ ମଧ୍ୟ ଆଉ ଏଇ ଦୁଇଟାକ ସଂକ୍ଷେପ ବର୍ଣ୍ଣନା କରି ଶରତ ଋତୁର ବର୍ଣ୍ଣନା ପରେ କରାଯିବ ଏକୋଇଶ ଅଧ୍ୟାୟରେ ବେଣୁଗୀତିରେ କରାଯିବ ବରା ପିଡ଼ମ ଅଟବର ବକୁ ତେଣୁ ଇଏ ହେଉଛି ଏଗାର ଶ୍ଳୋକରେ ଯେଉଁ କଥା କୁହାଗଲା ଏଇଟା ରାଜାମାନଙ୍କ ପାଇଁ ଉପାଦେୟ ରାଜାମାନେ ମଧ୍ୟ ଏଇଠି ଶିକ୍ଷା କରିପାରିବେ ଏ ବର୍ଷା ବର୍ଷା ଋତୁରେ ଦେଖି ଏଇସବୁ ସାଧବ ବୋହୁ ବା ଯେଉଁ ଇନ୍ଦ୍ରଗୋପ ଛତୁମାନଙ୍କର ବା ଯେଉଁ ସବୁଜ ଘାସମାନଙ୍କର ଯେଉଁ ସମୃଦ୍ଧି ଦେଖି ସେମାନେ ମଧ୍ୟ ଏଇ ଜ୍ଞାନ ପାଇବେ ଶିକ୍ଷା ପ୍ରାପ୍ତ ହେବେ ଆମେ ମଧ୍ୟ ଆମର ସୈନ୍ୟମାନଙ୍କୁ ସମୃଦ୍ଧ କରିବା ରାଜ୍ୟର ସୁରକ୍ଷା କରିବା ଏ ରାଜାମାନଙ୍କ ପାଇଁ ଶିକ୍ଷା ବର୍ଷା ଋତୁ ଭଗବାନଙ୍କ ଦ୍ୱାରା ଶିକ୍ଷା ପ୍ରଦାନ କରାଯାଉଛି ବହୁତ ପ୍ରକାର ଶିକ୍ଷା ରହିଛି ଚବିଶ ଗୁରୁ ରହିଛନ୍ତି ଚବିଶ ଗୁରୁ ବାଦ ମଧ୍ୟ ଆଉ ଗୋଟିଏ ଗୁରୁ ରହିଛନ୍ତି ଆମର କିଏ ଆମର ଶରୀର ଆମର ଗୋଟେ ଗୁରୁ ଯେଉଁ କହିଲେ ଲବ୍ଧ୍ୱା ସୁଦୁର୍ଲଭମ ଇଦମ୍ ବହୁ ସମ୍ଭବାନ୍ତେ ମାନୁଷ୍ୟମ ଅର୍ଥଦମ ଅନିତ୍ୟମ ଅପି ଅଧୀର ତୋର୍ଣ୍ଣ ଯତେତ ନ ପତେତ ଅମୃତ ଯାବ ନିଶ୍ଚୟ ସା ବିଷ ଖଳୁ ସର୍ବତ ସାତ ଏ ଯେଉଁ ସାତ ଆଠ ନଅ ତିନୋଟି ଅଧ୍ୟାୟରେ ଚବିଶଟି ଗୁରୁଙ୍କର ବିଷୟ ବର୍ଣ୍ଣନା କରିଥିଲେ ଦତ୍ତାତ୍ରେୟ ସେ ଜଣେ ଭଗବାନଙ୍କର ଅବତାର ବିଷ୍ଣୁଙ୍କର ଅବତାର ସେ ଚବିଶଟି ଗୁରୁ କରିଥିଲେ ସବୁଠାରୁ କିଛି ନା କିଛି ଆମେ ଶିକ୍ଷା ପ୍ରାପ୍ତ ହେବା ସବୁଥିରୁ ଆମେ ଯଦି ଖାଲି ଚିନ୍ତାଶୀଳ ହୋଇଯିବା ଚିନ୍ତା କରିବା ତାହେଲେ ସବୁଥିରୁ କିଛି ନା କିଛି ଶିକ୍ଷା ଅଛି ସବୁଥିରୁ କିଛି ନା କିଛି ଶିକ୍ଷା ଅଛି ଏ ଚବିଶଟି ଗୁରୁ ପ୍ରାପ୍ତ ହୋଇଗଲେ ଚବିଶଟି ଗୁରୁ ପରେ ଯେ ଆଉ ଗୁରୁ ନାହାନ୍ତି ତାହା ନୁହଁ ଚବିଶଟି ଗୁରୁ ଶିକ୍ଷା ପଚିଶତମ ଗୁରୁ ଶରୀରକୁ ପଚିଶତମ ଗୁରୁ ବୋଲି କହିଲେ ଆମେ ଏଇ ଯେଉଁ ଶବ୍ଦ ଏଇ ଆ ପୂର୍ବ ଯେଉଁ ଶ୍ଳୋକ କୁହାଗଲା ଆମେ ଶରୀର ଇଏ ଗୋଟେ ବହୁତ ଆମ ପାଇଁ ସୁବର୍ଣ୍ଣ ସୁଯୋଗ ଆମେ ପ୍ରାପ୍ତ ହୋଇଛେ ଇଏ ଗୋଟେ ଆମର ମଧ୍ୟ ଗୁରୁ ପଚିଶତମ ଗୁରୁ ବୋଲି କୁହାଯାଉଛି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାଷରେ କହିଛନ୍ତି ଲଧ୍ୱା ସୁଦୁର୍ଲଭମ ଇଦମ୍ ବହୁ ସମ୍ଭବାନ୍ତେ ଅନେକ ଜନ୍ମ ପରେ ଆମେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଲେ ମାନୁଷମ ଅର୍ଥଦମ ଅନିତ୍ୟମ ଅପିହ ଧୀର ଯେ ମନୁଷ୍ୟ ଶରୀର ପ୍ରାପ୍ତ ହେଲେ ଇଏ ହେଉଛି ଅର୍ଥଦମ ଏମିତିକି ଦେବ ଶରୀର ମଧ୍ୟ ଏତେ ଅର୍ଥଦମ କୁହାଯାଇ ନାହିଁ ମନୁଷ୍ୟ ଶରୀର ହେଉଛି ଅର୍ଥଦମ କିନ୍ତୁ ଅନିତ୍ୟ କିନ୍ତୁ ଏଇ ମନୁଷ୍ୟ ଶରୀରରେ ଆମେ ସର୍ବୋଚ୍ଚ ପରମାର୍ଥ ପ୍ରାପ୍ତ ହୋଇଯିବା ଧୀରରେ ପରିଣତ ହୋଇଯାଇପାରିବା ଅର୍ଥଦମ ଅନିତ୍ୟମ ଅପିହ ଧୀର ତୂର୍ଣ୍ଣ ଯତେତ ନ ପତେତ ଅନୁଭୂତ ଯାବନ ଯେତେ ଦିନ ପର୍ଯ୍ୟନ୍ତ ଆମ ମୃତ୍ୟୁ ଆସିନାହିଁ ଯେତେ ଦିନ ପର୍ଯ୍ୟନ୍ତ ମୃତ୍ୟୁ ଆସିନାହିଁ ସେତେ ଦିନ ପର୍ଯ୍ୟନ୍ତ କ'ଣ କରିବା ନା ନିଶ୍ଚୟ ସାୟ ଶ୍ରେୟ ଶ୍ରେୟ କେମିତି ଆମେ ଶରୀର ପ୍ରାପ୍ତ ହେଇଛେ ଶ୍ରେୟଟା କେମିତି ପ୍ରାପ୍ତ ହେବା ଭଗବତ ଗୀତାରେ ଅର୍ଜୁନ ସେଇ କଥା କହିଲେ ପ୍ରଭୁ ମୁଁ ଜାଣିପାରୁନାହିଁ ମୋର କ'ଣ ଶ୍ରେୟ କାର୍ପଣ ଦୋଷ ବହତ ସ୍ୱଭାବ ପୁଚ୍ଛାନୁଚାନ ଧର୍ମ ସମୁଦ୍ର ଚେତା ଯା ଶ୍ରେୟ ଶ୍ରେୟା ନିଶ୍ଚିତ ଭୂତାନ୍ୱେ ଆମର ମନୁଷ୍ୟ ଜନ୍ମର କ'ଣ ଶ୍ରେୟ ମୋତେ କୁହନ୍ତୁ ଆପଣ କୁହନ୍ତୁ ଶିଷ୍ୟ ସ୍ତେହ ସାଧିମାନ ମୁଁ ଆପଣଙ୍କ ଶିଷ୍ୟତ୍ୱ ଗ୍ରହଣ କଲି ଭାଗବତ ମଧ୍ୟ ସ୍ୱର୍ଣ୍ଣକାଦ ଋଷିମାନେ ସୁଧ ଗୋସ୍ୱାମୀ ଯେଉଁ ଛଅଟି ପ୍ରଶ୍ନ ପଚାରିଛେ ତା ଦେହରେ ପ୍ରଥମ ପ୍ରଶ୍ନଟା ହେଉଛି ସେଇଟା ଶ୍ରେୟ ଜିନିଷଟା କ'ଣ ସେ କହିଲେ ଯେ ଯଶ୍ରେୟଶ୍ଚା ନିଶ୍ଚିତ ଏଇଟା ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଏ ଶ୍ଳୋକଟି କହିଛନ୍ତି ଏ ଯେଉଁ ପ୍ରଥମ ଅଧ୍ୟାୟରେ ଛଅଟି ଯେଉଁ ପ୍ରଶ୍ନ ରହିଛି ଏ ଛଅଟି ପ୍ରଶ୍ନରୁ ଗୋଟିଏ ପ୍ରଶ୍ନ ଗୋଟେ ସେଇଟା ତତ୍ରତନ୍ତ୍ର ଯଶା ଦୁଷ୍ମନ୍ ଭବତା ଯତ୍ ବିନିଶ୍ଚିତ ପୁଂସାମ ଏକାନ୍ତିକ ଶ୍ରେୟ ଆମର କ'ଣ ଶ୍ରେୟ ଆମର ପ୍ରକୃତ ଲକ୍ଷ୍ୟ କ'ଣ ଲୋକମାନେ ଜାଣନ୍ତି ନାହିଁ ତେଣୁ ଯେଉଁଭଳି ଭାବରେ କ୍ଷୁଦ୍ର ନଦୀମାନେ ବର୍ଷା ଋତୁରେ ଉପଦ୍ରାମୀ ହୋଇଯାଆନ୍ତି ଏ ଶରୀର ପ୍ରାପ୍ତ ହୋଇକରି ମଧ୍ୟ ଲୋକମାନେ ଶରୀରଟାକୁ ନଷ୍ଟ କରିଦେଲେ ଆପଣ ପଢ଼ିଲେ ପାଠ କଲେ ନରୋତ୍ତମ ଦାସ କହେ ନାଟିଲେ ନାଗ ପାଏ ହରିହରି ବିଫଲେ ଜନ୍ମ ଗୁଆଇଲୁ ତେଣୁ ଇଏ ଆମେ ଶ୍ରେୟ ପ୍ରାପ୍ତ ହେବା ପାଇଁ ଚେଷ୍ଟା କରିବା ଆମେ ପରମାର୍ଥ ପ୍ରାପ୍ତ ହୋଇଯିବା ଅନ୍ତିମ ସିଦ୍ଧି ପ୍ରାପ୍ତ ହୋଇଯିବା ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଯିବା ଇଏ 25ତମ ଗୁରୁ ବୋଲି କହିଲେ ଆମର ଦତ୍ତାତ୍ରେୟ କହିଲେ 25ତମ ଗୁରୁ ତେଣୁ ଏଇଭଳି ଭାବରେ ପରଶ୍ଳୋକରେ କୁହାଉଛି ଯେ କ୍ଷେତ୍ରାଣି ଶସ୍ୟ ସମ୍ପଦ୍ଭି କର୍ଷକାଣାଙ୍ଗୁଦଂ ଦଧୁ ମାନିନାମ ଅନୁତାପଂ ବୈ ଦୈବାଧୀନ ମଜାନତାମ କ୍ଷେତ୍ରାଣି ଶସ୍ୟ ସମ୍ପଦ୍ଭି ବର୍ଷା ଋତୁରେ ଏ ବର୍ଷା ହେଲେ କେତେ ଶସ୍ୟ ଆମର ଉତ୍ପନ୍ନ ହୁଏ ବର୍ଷା ଋତୁରେ ଯଦି ଠିକ୍ ବର୍ଷା ହୋଇଗଲା ତାହେଲେ ଶସ୍ୟ ସବୁ ସମୃଦ୍ଧିଶାଳୀ ହୋଇଯିବ ଅନ୍ନାଦ ଭୋଗ ପର୍ଜନ୍ୟ ଅନ୍ନାଦ ଭୋଗ ଭୂତାନି ପର୍ଜନା ତମ ସମ୍ଭବ ବୃଷ୍ଟି ହେଲେ ବର୍ଷା ଋତୁରେ ବୃଷ୍ଟି ଯଦି ହେବ ତାହେଲେ ଶସ୍ୟ ସବୁ ଉତ୍ପନ୍ନ ହେବେ ଉତ୍ପନ୍ନ ହେଲେ କ୍ଷେତ୍ରାଣି ଶସ୍ୟ ସମ୍ପଦ ବି ଏ କ୍ଷେତ୍ର ଯେଉଁ ରହିଛି ଆମର ଶରୀର ମଧ୍ୟ ଗୋଟେ କ୍ଷେତ୍ର ଭଗବତ ଗୀତା 13 ଅଧ୍ୟାୟରେ ଭଗବାନ କହିଲେ କ'ଣ ଇଦଂ ଶରୀରଂ କୌନ୍ତେୟ କ୍ଷେତ୍ରଂ ଇତି ଅଭିଧୀୟତେ ଏତଦ୍ ଯେଉଁ ବ୍ୟତୀତ ପ୍ରାହୁ କ୍ଷେତ୍ରଜ୍ଞ ଇତି ତଦ୍ବିଧ କ୍ଷେତ୍ର କ୍ଷେତ୍ରଙ୍କ ବିଭାଗ ଯୋଗ ଆମ ଶରୀର ମଧ୍ୟ ଗୋଟେ କ୍ଷେତ୍ର ଆମେ ଯେମିତି ପୃଥିବୀ କ୍ଷେତ୍ରରେ ଶସ୍ୟ ଉତ୍ପନ୍ନ କରୁଛୁ ସେଇଭଳି ଭାବରେ ଆମେ ଏ ମନ ଶରୀରରେ ଶସ୍ୟ ଉତ୍ପନ୍ନ କରିପାରିବା କ୍ଷେତ୍ରରେ କ୍ଷେତ୍ରରେ ମଧ୍ୟ ଶସ୍ୟ ଉତ୍ପନ୍ନ କରିପାରିବା କ'ଣ ସେଇଟା ଶସ୍ୟ ବ୍ରହ୍ମାଣ୍ଡ ଭ୍ରମିତେ କୋନ୍ ଭାଗ୍ୟବାନ ଜୀବ ଗୁରୁ କୃଷ୍ଣ ପ୍ରସାଦ ଭକ୍ତିଲତା ବୀଜ ଏ ଭକ୍ତିଲତା ବୀଜ ସ୍ଥାପନ କରିବାକୁ ମନୁଷ୍ୟ ଶରୀରରେ ଏ ମନୁଷ୍ୟ ଆମେ ପ୍ରାପ୍ତ ହୋଇଛେ ତେଣୁ ଗୁରୁ କୃଷ୍ଣଙ୍କର ଶରୀରରେ ଶରଣରେ ଯାଇ ଆମେ ଭକ୍ତିଲତା ବୀଜଟିକୁ ଆଣିବା ଭକ୍ତିଲତା ବୀଜ ସ୍ଥାପନ କରିବା ଶରୀରରେ ରୋପଣ କରିବା ଏଇ ଶରୀର ରୋପଣ କଲେ କ'ଣ ହେବ ସନାତନ ଗୋସ୍ୱାମୀ ଶିକ୍ଷା ଦେଇଛନ୍ତି ସନାତନ ନା ରୂପଗୋସ୍ୱାମୀଙ୍କୁ ରୂପଗୋସ୍ୱାମୀ ଦେଇଛନ୍ତି 19 ମଧ୍ୟ ଚୈତନ୍ୟ ଚୈତାନ୍ତ ମଧ୍ୟଲୀଳା 19 ଅଧ୍ୟାୟରେ ଏଇଟା ରହିଛି ତେଣୁ ଯେତେବେଳେ ଆମେ ରୋପଣ କରିବା ତେଣୁ ରୋପଣ କରିଦେଲେ ସରିଯିଗଲା ସରିଗଲା ନାହିଁ ଆମେ ଦୀକ୍ଷା ନେଇଗଲେ କଥା ସରିଗଲା ତାହା ନୁହଁ ତାପରେ ଚାଲିବ ଜଳସେଚନ ଚାଲିବ କ'ଣ ସେ ଜଳସେଚନ ଶ୍ରବଣ କୀର୍ତ୍ତନ ଜଳେ କରାଏ ସେଚନ ଏଇଟା ସନାତନ ଗୋସ୍ୱାମୀ କହିଛନ୍ତି ଯେତେବେଳେ ଆମେ ସବୁଦିନେ ଶୁଣିବା କଥା ଏଇଟା ଜଳସେଚନ ଶ୍ରବଣ କୀର୍ତ୍ତନ ବେଳେ ପରେ ସେଚନ ଶ୍ରବଣ କୀର୍ତ୍ତନ ଯେଉଁ କରିବା ମଧ୍ୟ କ'ଣ ହେଉଛି ମୁଁ ଏଠି ଲେଖିନାହିଁ ବେଶୀ 1951ରେ କୁହାଯାଇଛି ଏଇଟା 19 ଏଇ ରୂପଗୋସ୍ୱାମୀଙ୍କ ଶିକ୍ଷାରେ ଦେଇ ରହିଛନ୍ତି ସେଇଟା ତେଣୁ ଯେତେବେଳେ ଆମେ ଏଇ ଭକ୍ତିଲତା ବୀଜ ସ୍ଥାପନ କରିବା ଆମେ ସବୁ ରୋପଣ କରିବା ଏ ଆସ୍ତେ ଆସ୍ତେ ଏଇଟା ଅଙ୍କୁରୋଦ୍ଗମ ହେବ ତେଣୁ ଅଙ୍କୁରୋଦ୍ଗମ ହେଲେ ସେ ଯେଉଁ ଜଳସେଚନ ହେଉଛି କ'ଣ ନା ଭଗବାନଙ୍କର କଥା କୀର୍ତ୍ତନ ଶ୍ରବଣ ହରେ କୃଷ୍ଣ 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 ହରେ 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 ରାମ 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 ତେଣୁ ଆସ୍ତେ ଆସ୍ତେ ଏଇ ବୃକ୍ଷଲତା ଉନ୍ନତି ଲାଭ କରି ଡେଲି ଆମେ ଶ୍ରବଣ କରିବା ଡେଲି କୀର୍ତ୍ତନ କରିବା ତାହେଲେ ଏ ଯେଉଁ ରହିଛି ବୃକ୍ଷଲତା ଯେଉଁ ରହିଛି ଭକ୍ତିଲତା ଇଏ ଆସ୍ତେ ଆସ୍ତେ ବୃଦ୍ଧି ହେଇକିରି କୁଆଡ଼େ ଯିବ? ଭୌତିକ ଜଗତ ଭେଦ କରିବ, ଛଅଟି ସାତଟି ଆବରଣ ରହିଛି, ସବୁ ଭେଦ କରିକିରି ପରବ୍ରହ୍ମକୁ ଯିବ। ପରବ୍ରହ୍ମରେ ବୈକୁଣ୍ଠ ଲୋକ ଇତ୍ୟାଦି ସବୁ ରହିଛି, ଭେଦ କରି ଯାଇକିରି ଭଗବାନଙ୍କ ପାଦ ପଦ୍ମ ସ୍ପର୍ଶ କରିବ। ସେଇଠି ଯେତେବେଳେ ସ୍ପର୍ଶ କରିବ ପାଦ ପଦ୍ମ, ଆଶ୍ରୟ ନେଇଗଲା ଭଗବାନ ପାଦ ପଦ୍ମରେ, ଏସବୁ ଫଳ ଆସିବ। ସେ ଫଳ କ'ଣ? କୃଷ୍ଣ ପ୍ରେମ। ସେ ଫଳକୁ ସେ ଆସ୍ୱାଦନ କରିବେ ସେତେବେଳେ। ସେତେବେଳେ ଜାଗ୍ରତ ରହିବାର ଅଛି, ସତର୍କ ରହିବାର ଅଛି, ଯେମିତି ଅପରାଧ ରୂପକ ହାତୀ ମାତା ଯେମିତି ନ ଉଠେ। ହାତୀ ମାତା ଯଦି ଉଠିବ କ'ଣ ହେବ? ଛିଣ୍ଡେଇ ଫୋପାଡ଼ି ଦେବ, ଉପାଡ଼ି ତାର ପତା ରହିଛି। ଯଦି ବୈଷ୍ଣବ ଅପରାଧ ଉଠେ ହାତୀ ମାତା, ଉପାଡ଼େବା ଛିଣ୍ଡେ ତାର ଶୁଖି ଯାଏ ମାତା। ଏଥିରେ ବହୁତ କଥା ରହିଛି, ସନାତନ ଗୋସ୍ୱାମୀ ଏ ଗୋସ୍ୱାମୀ ଶିକ୍ଷାରେ ସବୁ ବର୍ଣ୍ଣନା କରାଯାଇଛି। ଆମେ ଭାବୁଛେ ଭକ୍ତିଲତା ବୃଦ୍ଧି ହେଉଛି, କିନ୍ତୁ ପ୍ରକୃତରେ ଭକ୍ତିଲତା ହେଉନି, ସବୁ ଅନ୍ୟ ଅଭିଳାଷ ବୃଦ୍ଧି ହେଉଛି। ସେଥିପାଇଁ ମୋତେ ସତର୍କ ରହିବାର ଅଛି। ଭକ୍ତିଲତା ଆମେ ଭକ୍ତି ମାର୍ଗରେ ଅଗ୍ରସର ହେଉଛେ ମାନେ ବହୁତ ପ୍ରକାର ସମ୍ମାନ ଆସି ପହଞ୍ଚିଯିବ। ତେଣୁ ଆମେ ସମ୍ମାନରେ ଆମର ପ୍ରଲୋଭିତ ହୋଇକରି ଆମେ ସମ୍ମାନ ଆଶା କରିବା। ଆମେ ଭାବୁଛେ ଆମ ଭକ୍ତିଲତା ବୃଦ୍ଧି ହେଉଛି, କିନ୍ତୁ ଭକ୍ତିଲତା ନୁହଁ, ବାଳିଙ୍ଗ ବାହାରିଛି। ସବୁ ସତର୍କ ରହିବାର ଅଛି, ବହୁତ କଥା ରହିଛି। ଯାହା ହଉ, ଏ ଯେଉଁ ଶରୀର କ୍ଷେତ୍ର, ଏ ମଧ୍ୟ ଗୋଟେ ଶରୀର ମଧ୍ୟ ଗୋଟେ କ୍ଷେତ୍ର, ଉପଯୁକ୍ତ କ୍ଷେତ୍ର ଏଇଟା। ଏ କ୍ଷେତ୍ରରେ ଆମେ ଏଇ ଭକ୍ତିଲତା ବିଜୟ ସ୍ଥାପନ କରିପାରିବା, କିନ୍ତୁ ଲୋକମାନେ ସେଇଟା କରିପାରୁନାହାନ୍ତି, ଭକ୍ତିଲତା ବିଜୟ ରୋପଣ କରିପାରୁନାହାନ୍ତି। ସେମାନେ ବିଭିନ୍ନ ପ୍ରକାର ଇନ୍ଦ୍ରିୟ ତୃପ୍ତି ରୂପକ ବୃକ୍ଷ ସବୁ ରୋପଣ କରୁଛନ୍ତି, ତେଣୁ ସେମାନେ ଏଇ ମନ୍ୟ ଶରୀରଟି ତାଙ୍କର ନଷ୍ଟ ହୋଇଯାଉଛି। ସେମାନେ ଶରୀର ତ୍ୟାଗ କଲା ପରେ ସେମାନେ ପୁଣି ପଶୁଜନୀ ପ୍ରାପ୍ତ ହେଉଛନ୍ତି। ତେଣୁ ଏଇ କ୍ଷେତ୍ରାଣୀ ଶସ୍ୟ ସମ୍ପଦ ବି, ଏ କ୍ଷେତ୍ରରେ ଯେଉଁ ବର୍ଷା ଦିନେ କୃଷକ ଯେଉଁ ଚାଷ କରେ ଶସ୍ୟ ସମ୍ପଦ, ତା'ର ଯଦି ବର୍ଷା ଠିକ ହେଲା ତାହେଲେ ବହୁତ ସମ୍ପଦ ହେବ ଶସ୍ୟ ସମ୍ପଦ ବି। କର୍ଷକାଣା ମୁଦୁ ଦଧୁ, କର୍ଷକାଣା ମୁଦଂ ଦଧୁ, ତେଣୁ କୃଷକ ଦେଖିଦେବ ବହୁତ ସୁନ୍ଦର ଭାବରେ ସବୁ ଶସ୍ୟ ହୋଇଛି, ବହୁତ ପ୍ରଚୁର ଶସ୍ୟ ହୋଇଛି, ତେଣୁ ସେ ମୁଦଂ ଦଧୁ ବହୁତ ଆନନ୍ଦିତ ହୋଇଯିବ। ମୁଦଂ ଦଧୁ ବହୁତ ଆନନ୍ଦିତ ହୋଇଯିବ, ବର୍ଷ ସାରା ଫସଲ ହୋଇକିରି ଆହୁରି ବଢ଼ିବ। ମାନେ କ୍ଷେତ୍ରରେ ପୃଥିବୀରେ ଶକ୍ତି ରହିଛି, ଆପଣମାନେ ପଢ଼ୁଥିବେ ଏ ଗ୍ରୀନ୍ ଆଜବିକ ଆଜ୍ ଏ ହ୍ୟାଣ୍ଡ ସେକ୍ ଜିଓ ଟଲଷ୍ଟୟଙ୍କର, ସେଦିନ ବରୁଣ ସେ ମହାରାଜ କଥା ବି କହନ୍ତି, ଆମେ ପଢ଼ୁଥିଲେ ମଧ୍ୟ। କ୍ଷେତ୍ର ପୃଥିବୀରେ ଏତେ ଶକ୍ତି ରହିଛି, ଯେତେ ଜୀବ ରହିବେ ସମସ୍ତଙ୍କୁ ସେ ଯାହାର ଯାହାର ଆବଶ୍ୟକତା ସେ ପୂର୍ଣ୍ଣ କରିବେ। ସେଇଥିପାଇଁ କୁହାଯାଉଛି ସର୍ବକାମ ଦୁଃଖାମୟୀ। ପୃଥିବୀରେ ମନୁଷ୍ୟମାନେ ମାତ୍ର 4 ଲକ୍ଷ ଜୀବ ରହିଛନ୍ତି, କିନ୍ତୁ 84 ଲକ୍ଷ ପ୍ରକାର ଜୀବ ଅଛନ୍ତି। ପ୍ରଭୁପାଦ ମହାରାଜ କହନ୍ତି ଆଉ କେଉଁ ଜୀବର ଖାଦ୍ୟ ସମସ୍ୟା ନାହିଁ, କେବଳ ମନୁଷ୍ୟର ଖାଦ୍ୟ ସମସ୍ୟା ରହିଛି। ତେଣୁ ଆମର ସେସବୁ ଗୌରବ ମହାରାଜ କହନ୍ତି, ସେ ଗୋଟେ ଗଳ୍ପରେ କହନ୍ତି, ଆପଣ ଜାଣିଥିବେ, ଯଦି ବାଟରେ ଗୋଟେ କେଉଁଠି ଗୋଟେ କୌଣସି କାରଣରୁ ଗୋଟେ ଗୋଟେ ଚାଉଳ ବସ୍ତାରେ ପଡ଼ିଗଲା, ତା'ର ଗୋଟେ ପକ୍ଷୀ ଆସିକି ତା'ର ଯେତିକି ଦରକାର ସେ ସେତିକି ନେଇଯିବ, ଗୋଟେ ପଶୁ ଆସିକି ତା'ର ଯେତିକି ଦରକାର ସେତିକି ନେଇଯିବ, କିନ୍ତୁ ଯଦି ମନୁଷ୍ୟ ଆସିବ ସେ ବସ୍ତାଟାକୁ ଇଏ ହେଉଛି ସମସ୍ୟା, ଖାଦ୍ୟ ସମସ୍ୟା। ନହେଲେ ପୃଥିବୀରେ 84 ଲକ୍ଷ ଜୀବ ଅଛନ୍ତି, 80 ଲକ୍ଷ ଜୀବଙ୍କର ଖାଦ୍ୟ ସମସ୍ୟା ନାହିଁ, 4 ଲକ୍ଷ ଜୀବଙ୍କର କାହିଁକି ରହୁଛି? ଈଶାବାସ୍ୟମ ଈଶାବାସ୍ୟମ ଇଦମ୍ ବିଶ୍ୱମ ଯତ୍କିଞ୍ଚିତ ଜଗତ୍ୟାଙ୍ଗ ଜଗତ ତେନ ତ୍ୟକ୍ତେନ ଭୁଞ୍ଜିତା ମହାପୁରୁଷ କଥସିଦ୍ଧ ଧନମ। ଯେତିକି ଆମକୁ ଦିଆଯାଇଛି ସେତିକିରେ ଯଦି ଆମେ ଚଳିବା ତାହେଲେ ଖାଦ୍ୟ ସମସ୍ୟା ରହିବ ନାହିଁ। ଯାହା ହଉ, ଏ ଯେଉଁ ପୃଥିବୀରେ ଯେଉଁ ରହିଛି ଶସ୍ୟ ଆସ୍ତେ ଆସ୍ତେ କମିଯାଉଛି, ଶସ୍ୟ କମିଯାଉଛି ଦିନକୁ ଦିନ, କମି ଅନୁଦିନ ପ୍ରତିଦିନ କମି କମିକା ଯାଉଛି। ସେତେବେଳେ ଯେଉଁ ରହିଥିଲା, ଆମେ କଥାଟି କହିବା, କଥା ଆରମ୍ଭ ହୋଇଗଲା ଯେତେବେଳେ କଥାଟି କହିବା, ତେଣୁ ସେ ଗୋଟିଏ ବ୍ୟକ୍ତି ଏଇ ଗୋଟେ ପାଇଥିଲେ ଗୋଟେ ଗ୍ରେନ୍, ଜାଣିନଥିଲେ ଏଇଟା ଗ୍ରେନ୍ ବୋଲି, ଗୋଟେ ଅଦ୍ଭୁତ ପଦାର୍ଥ ବୋଲି ଜାଣିଥିଲେ ପିଲାମାନେ, ସେଇଟାକୁ ପାଇଗଲେ ସେ ଖେଳୁଥିଲେ। ଜଣେ ବ୍ୟକ୍ତି ଆସି ଦେଖିଲେ ଗୋଟେ ଅଦ୍ଭୁତ ପଦାର୍ଥ, ତେଣୁ ରାଜାଙ୍କୁ ଦେଇଦେଲେ। ଏ ଗ୍ରେନ୍ ଆଦ୍ଭୁତ ଆଜି ହ୍ୟାଣ୍ଡସେକ୍ରେ ଯେଉଁ ଟର୍ଷ୍ଟ ସେଇଟାକୁ ଲେଖିଛନ୍ତି, ଏଇଟା ନୋବେଲ ପ୍ରାଇଜ୍ ପାଇବା ପାଇଁ ଯାଇଥିଲା, ଦ୍ୱିତୀୟ ଥର ଯାଇଥିଲା କିନ୍ତୁ ପାଇନାହିଁ ନୋବେଲ ପ୍ରାଇଜ୍। ଯାହା ହଉ, ଇଏ ଯେତେବେଳେ ରାଧା ପଚାରିଲେ, ତାଙ୍କର ମନ୍ତ୍ରୀମାନଙ୍କୁ ପଚାରିଲେ ଏଇଟା କ'ଣ ଜିନିଷ କୁହ, ସେମାନେ ମଧ୍ୟ ପାଇପାରିଲେ ନାହିଁ, ଅପୂର୍ବ ଜିନିଷ କହିପାରିଲେ ନାହିଁ। କହିଲେ ଯଦି ଏତିକି ଦିନ ଭିତରେ ନ କହିବ ତ ମୁଣ୍ଡ କାଟ ହେବ। ତେଣୁ ପଣ୍ଡିତମାନଙ୍କର ଯିଏ ମୁଖ୍ୟ ପଣ୍ଡିତ ଯିଏ ପାଦସଭା, ତାର ମୁଣ୍ଡରେ ଚିନ୍ତା ପଡ଼ିଗଲା କ'ଣ କରାଯିବ। ତେଣୁ ସିଏ ତାଙ୍କର ଘରେ ରଖି ସେ ସେଇ ଯେଉଁ ପଦାର୍ଥଟିକୁ ସେ ଦରକାର ପାଖରେ ରଖିଥିଲା, ଚିନ୍ତା କରୁଛି କାଲି ସକାଳେ ମୃତ୍ୟୁବରଣ କରିବା। ତେଣୁ ସେହି ସମୟରେ ଗୋଟେ କୁକୁଡ଼ାଟେ ଆସି ପହଞ୍ଚିଗଲା, ଝରକା ସେପଟେ ରହି ଥଣ୍ଟ ମାରିଦେଲା, ସେଇଟା ଜଣାପଡ଼ିଲା ଏଇଟା ଗୋଟେ ଗ୍ରେନ୍। ତେଣୁ ସେ କହିଦେଲେ, ଆଜ୍ଞା ଏଇଟା ଗୋଟେ ଗ୍ରେନ୍, ଏଇଟା ଗୋଟେ ଶସ୍ୟ ନା, ଏଇଟା ଶସ୍ୟ ଏତେ ବଡ଼ ଶସ୍ୟ କେଉଁଠୁ ହେଉଥିଲା, କେଉଁଠୁ ପଡ଼ୁଥିଲା କୁହ, ତାକୁ କହିଲେ ତୁମ ମୁଣ୍ଡ କାଟ କରାଯିବ ନା। ଆଜ୍ଞା ଏଇଟା କୃଷକମାନଙ୍କୁ କହିବେ ନା, ଆମେ କ'ଣ ପଣ୍ଡିତମାନେ ଆମେ କ'ଣ ଚାଷ କରୁଛୁ ଆମେ କହିବୁ, ଆମେ ଶାସ୍ତ୍ର ଚାଷ କରି ଶାସ୍ତ୍ର ବିଷୟରେ କହିବୁ ନା, ଆଉ ଯେଉଁ ଜମି ଚାଷ କଥା ଆମ ଗୌରବ ପ୍ରଭୁ କହିବେ, ଜମି ଚାଷ କଥା ଅମାଇ ପ୍ରଭୁ କହିବେ। ତେଣୁ ସବୁଠାରୁ ବୃଦ୍ଧ କୃଷକ କିଏ, ଗୌରବ ପ୍ରଭୁ ଡକାଗଲା। ଏପଟେ ବୃଦ୍ଧ କୃଷକ ଆସିଲା, ତାକୁ ଆଖିକି ଦିଶୁ ନାହିଁ, କାନକୁ ଶୁଭୁ ନାହିଁ, ଦୁଇଟି ବାଡ଼ି ଧରିକି ଚାଲୁଛି, ପହଞ୍ଚିଲା। ରାଜା ପଚାରିଲେ, ଦେଖ ଏଇଟା କ'ଣ କେଉଁଠି ହେଇଥିଲା କୁହ। ଦେଖିଲା କହିଲେ, ନା ଏଇଟା ଆମ ସମୟରେ ହେଉନି, ଆମ ବାପାଙ୍କୁ ପଚାର, ତୁମ ବାପା ଅଛନ୍ତି, ତାଙ୍କ ବାପାଙ୍କୁ ଡକାଗଲା। ତାଙ୍କ ବାପା ଆହୁରି ଟିକେ ମାନେ ଯଦିଓ ବୟସରେ ଅଧିକ କିନ୍ତୁ ସୁସ୍ଥ ରହିଛନ୍ତି, ଶକ୍ତିଶାଳୀ ରହିଛନ୍ତି, ଆହୁରି ଅଧିକ ଶକ୍ତିଶାଳୀ ରହିଛନ୍ତି ତାଙ୍କ ପୁଅ ଅପେକ୍ଷା। ସେ ଗୋଟିଏ ବାଡ଼ି ଧରୁଛନ୍ତି, ଦୁଇଟି ବାଡ଼ି ଧରୁଥିଲେ ସେ ଗୋଟିଏ ବାଡ଼ି ଧରୁଛନ୍ତି। ତେଣୁ ଗୋଟିଏ ବାଡ଼ି ତାଙ୍କୁ ପଚାରିଲେ, କ'ଣ ଦେଖିଛ, ନା ନା ଆମ ସମୟରେ ଆମ ବାପାଙ୍କ କଥା, ତୁମ ବାପା ଅଛନ୍ତି ନା ଅଛନ୍ତି, ତାଙ୍କ ବାପାକୁ ଡକାଗଲା। ତାଙ୍କ ବାପା ପୁରା ଆମର ରାମାନନ୍ଦଙ୍କ ଭଳି ପୁରା ଯୁବକ ଭଳି ରହିଛନ୍ତି, କିଛି ବାଡ଼ି ଫାଡ଼ି କିଛି ନାହିଁ। ଟଙ୍କ ଟଙ୍କ ପଚାରିଲେ ଆସିଲେ, ପଚାରିଲେ ସେଠିକି, ହଁ ଏଇଟା ଆମ ସମୟରେ ହେଉଥିଲା, ନା କେଉଁଠି ହେଉଥିଲା, ନା ଆମ ସମୟରେ କୌଣସି ନଥିଲା, ଡିମାର୍କେସନ୍ ନଥିଲା, ଏଇଟା ଆମର ସେଇଟା ତାଙ୍କର ଇଶାବାସ୍ୟ ମିଲମ ବିଶ୍ୱ, ସବୁକିଛି ଭଗବାନଙ୍କର, ଯାହାର ଯେତିକି ଦରକାର କେନ କ୍ୟାପ୍ଟେନ୍ ଭୋଜିଟା, ଯାହାର ଯେତିକି ଦରକାର ସେ ଶସ୍ୟ କରୁଥିଲେ, ସେତିକି ତାଙ୍କର ବ୍ୟବହାର କରୁଥିଲେ, କୌଣସି ସମସ୍ୟା ନଥିଲା, ପ୍ରାଚୁର୍ଯ୍ୟ ରହିଥିଲେ, ରାମରାଜ୍ୟ ଥିଲା ଏଠି ମଧ୍ୟ, ରାମଜୀଙ୍କ କୃପାରୁ ଗୁରୁଦେବ କୃପାରୁ ରାମରାଜ୍ୟ ରହିଛି, ଏଠି ମଧ୍ୟ ହରକୁନ୍ଦନ ଧାମରେ ରାମରାଜ୍ୟ ବିରାଜମାନ କରିଛି। ତେଣୁ ଏଇଭଳି ଭାବରେ ଯଦି କ୍ଷେତ୍ରାଣୀ ଶସ୍ୟ ସମ୍ପଦ ବି କର୍ଷକାଣା ମୃଦଙ୍ଗ ଦେବୁ, କୃଷକମାନେ ଆନନ୍ଦିତ ହେଇଯାଆନ୍ତି, ଯଦି ବହୁତ ହେଇଥିବ ଶସ୍ୟ ହେଇଥିବ, ପ୍ରଚୁର ସମ୍ପଦ ହେଇଥିବ, ତାହେଲେ ସେମାନେ ଆନନ୍ଦିତ ହେଇଯାଆନ୍ତି। କିନ୍ତୁ ମାନିନାମ ଅନୁତାପଂ ବୈ, ଯେଉଁମାନେ ମାନି, ଯେଉଁମାନେ ଅଭିମାନ ବଶତଃ ଆମେ ଏତେ ପାଠଶାଳୀ ପଢ଼ୁଛୁ ଆମେ ଗୋଟେ ଚାଷ କରିବୁ, ମାନିନା ଅଭିମାନ ରହିଛି, ଅନୁତାପ ସେମାନେ କରିବେ, ଆରେ ଆମେ ଯଦି କରିଥାନ୍ତୁ ତାହେଲେ ଆମେ ମଧ୍ୟ ପାଇଯାଇଥାନ୍ତୁ। ମାନିନା ଅନୁତାପଂ ବୈ ଦୈବାଧୀନ ମଜାନତା, ସେମାନେ ଜାଣନ୍ତି ନାହିଁ ଇଏ ଯାହା ସବୁ ପ୍ରାପ୍ତ ହେଉଛନ୍ତି ଦୈବାଧୀନ, ଦୈବଙ୍କ ବ୍ୟବସ୍ଥାରେ ସବୁ ହେଇଛି, ଆର ମଧ୍ୟ ବହୁତ ତାତ୍ପର୍ଯ୍ୟ ରହିଛି। ଦୈବାଧୀନ ମଦାନତମ, ଯାହାର ଯେତିକି ପ୍ରାପ୍ୟ ରହିଛି ସେମାନେ ସବୁ ପାଇବେ, ତେଣୁ ତାଙ୍କ ପ୍ରତି ଆମେ ଈର୍ଷା କରିବା ନାହିଁ, ଯେ ଆମର ଅମର ପ୍ରଭୁ ଏତେ ଧନ ପ୍ରାପ୍ତ ହେଉଛନ୍ତି ଆମର କିଛି ନାହିଁ ଧନ, ଆମେ ଈର୍ଷା କରିବା ନା, ଦୈବାଧୀନ ଭଗବାନଙ୍କ ବ୍ୟବସ୍ଥାରେ କିଏ ବହୁତ ଧନୀ ହେଇଯାଉଛି, କିଏ ବହୁତ ଦରିଦ୍ର ହେଇଯାଉଛି, ଯେଭଳି ଭାବରେ ଭଗବାନଙ୍କର ପ୍ରିୟ ସଖା ସୁଦାମା ଦରିଦ୍ର ହେଇଯାଇଥିଲେ, ତେଣୁ ଘଣ୍ଟ ବାଜିଲେ କଥା ହୁଅ, ଦରିଦ୍ର ହେଇଯାଇଥିଲେ, ଏକଥା ବହୁତ ବଡ଼ ପ୍ରସଙ୍ଗ ରହିଛି। କିନ୍ତୁ ଧନ ପାଇକରି ସେ ଆନନ୍ଦିତ ହେଇନଥିଲେ, ଧନ ପାଇକରି ମଧ୍ୟ ସେ ସେଇଭଳି ଭାବରେ ଚଳୁଥିଲେ। ତେଣୁ ଯଦି ଶସ୍ୟ କୃଷକ, ଏହା ବହୁତ ସୁନ୍ଦର ଭାଷ୍ୟ ଦେଇଛନ୍ତି ପ୍ରଭୁପାଦ ମହାରାଜ ମଧ୍ୟ ଦେଇଛନ୍ତି, ଆମେରିକା ଯୁକ୍ତରାଷ୍ଟ୍ର ପରି ଦେଶ ମଧ୍ୟ ଦାରିଦ୍ର୍ୟ ପୀଡ଼ିତ ଦେଶ ମଧ୍ୟରେ ଆସିଯାଉଛି, ଅଥଚ ତା ସହିତ ଆମେ ଦେଖିବାକୁ ପାଉଛୁ ଯେ ସରକାର କୃଷକମାନଙ୍କୁ ଶସ୍ୟ ଉତ୍ପାଦନ ନ କରିବା ପାଇଁ ଅର୍ଥ ଦେଉଛନ୍ତି, ବେଳେବେଳେ ଏହିସବୁ ସରକାର ପ୍ରଚୁର ପରିମାଣର ଖାଦ୍ୟ ସମୁଦ୍ରରେ ପକାଇ ଦେଉଛନ୍ତି। ଆମେ ଶୁଣୁଥିଲୁ ପିଲାଦିନେ ପଢ଼ୁଥିଲୁ ଏଇଭଳି ଆମେରିକା ସରକାର ସବୁ ତାଙ୍କର ବହୁତ ଖାଦ୍ୟ ହୋଇଛି ଫିଙ୍ଗି ଦିଅନ୍ତି। ଏହିପରି ଭାବରେ ଉଦ୍ଧତ ଓ ଅଜ୍ଞ ପ୍ରଶାସନ ଯେଉଁମାନେ ଭଗବାନଙ୍କ ଆଇନ ମାନି ଚଳିବାକୁ ଅନିଚ୍ଛୁକ କିମ୍ବା ତାକୁ ହୃଦୟଙ୍ଗମ କରିବା ପାଇଁ ଅତି ଅଜ୍ଞ ସେମାନେ ସବୁ ସମୟରେ ଜନତାଙ୍କ ମଧ୍ୟରେ ହତାଶା ସୃଷ୍ଟି କରିବେ। ପକ୍ଷାନ୍ତରରେ ଏକ ଭଗବତ ଭାବନାମୟ ସରକାର ସମସ୍ତଙ୍କ ପ୍ରାଚୁର୍ଯ୍ୟ ଓ ସୁଖର ଆୟୋଜନ କରିଥାଏ। ଏହିଭଳି ଭାବରେ ବର୍ଷା ଋତୁରେ ଅନେକ ଶିକ୍ଷା ରହିଛି। ତେଣୁ ଏଇ ଯେଉଁ ଶ୍ଳୋକରେ ଆମେ କ'ଣ ପ୍ରାପ୍ତ ହେବା କ'ଣ ଶିକ୍ଷା କରିବା ନା ଭକ୍ତମାନଙ୍କ ପାଇଁ ଏଇଟା ଗୋଟେ ହେୟ, ଏଇଟା ତ୍ୟାଗ କରିବା କଥା। ଆମର କାହାର ସମୃଦ୍ଧି ଦେଖି ଈର୍ଷା କରିବା ନାହିଁ। ଭଗବାନ ଯେତିକି ଆମକୁ ଦେଇଛନ୍ତି ସେତିକିରେ ରହିବା, ସନ୍ତୁଷ୍ଟ ରହିବା। ତେଣୁ ଆମେ ଆମର ଯେଉଁ ସମୟ ଦିଆଯାଇଥିଲା ଆମେ ସେତିକି ସନ୍ତୁଷ୍ଟ ରହିବା, ଅଧିକା ସମୟ ପାଇବା ନା। କିନ୍ତୁ ତଥାପି ଯଦି କିଛି ପ୍ରଶ୍ନ କିଛି ରହିଛି ଗୋଟେ ଦୁଇଟି ଛୋଟ ପ୍ରଶ୍ନ ବଡ଼ ପ୍ରଶ୍ନ ନହେଲେ ଆମେ କଥାକୁ ବିଶ୍ରାମ ଦେବା। ଏଇଭଳି ଭାବେ କଥା ଚାଲିବ। ଆପଣମାନଙ୍କୁ ବହୁତ ଧନ୍ୟବାଦ। ଆପଣମାନେ ଆମକୁ ବହୁତ କୃତାର୍ଥ କଲେ, ଆପଣଙ୍କୁ କିଛି ଭଗବତ କଥା ଆମକୁ କହିବା ପାଇଁ ସୁଯୋଗ ପ୍ରଦାନ କଲେ। ଏଇଭଳି ଭାବରେ ଆପଣମାନେ ରହିଲେ ମଧ୍ୟ ରଘୁନନ୍ଦନ ଧାମରେ ଆମର କଥା ସବୁ ରହିଛନ୍ତି, ଲାଇଭ୍ ଷ୍ଟ୍ରିମିଂ ହେଉଛି, ଆପଣ ଚାହିଁଲେ ବି ଦେଖିପାରିବେ। ଆପଣମାନେ ମଝିରେ ମଝିରେ ଆସନ୍ତୁ, ଆପଣମାନଙ୍କୁ ପ୍ରାପ୍ତ ହେଲେ ଆ ପରେ ସେ ଶ୍ଳୋକଟି ଆସିବ। ତେଣୁ ଆମେ କହିଦେଉଛୁ ହରି ଯେଉଁମାନେ ଭକ୍ତମାନଙ୍କ ଘରେ ଯଦି ବୈଷ୍ଣବମାନେ ଆସିଗଲେ ସେମାନେ ଆନନ୍ଦିତ ହୋଇଯାଆନ୍ତି। ଯେଭଳି ଭାବରେ ବର୍ଷାର ମେଘ ଦେଖିକରି, ଆକାଶରେ ମେଘ ଦେଖିକରି ମୟୂର ନୃତ୍ୟ କରେ, ଭଗବାନ ରାମଚନ୍ଦ୍ର ମଧ୍ୟ ସେ କଥା କହିଛନ୍ତି, ଦୁଆଟୁ ରହିଛି। ତେଣୁ ଆମେମାନେ ସେଭଳି ଭାବରେ ଆପଣମାନଙ୍କର ଆଗମନରେ ଆମେ ମଧ୍ୟ ବହୁତ ହସ ଉଲ୍ଲାସ ଭାବରେ ଯାହା ରହୁଛି ଆମମାନଙ୍କର ସମସ୍ତ ଗୃହସ୍ଥମାନଙ୍କର ହେବା କଥା ବୈଷ୍ଣବମାନଙ୍କର ଆଗମନରେ। ଯାହା ହଉ ଆମମାନଙ୍କୁ ଆମେ ଅନୁରୋଧ କରିବୁ ମଝିରେ ମଝିରେ ଏଭଳି ଭାବରେ ରଘୁନନ୍ଦନ ଧାମଙ୍କୁ ଭୁଲିଯିବେ ନାହିଁ। ଆମର କଥା କେଉଁଠି ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମେତ ଗୌରଭକୁନ୍ଦ କି ଗୌର ପ୍ରମାନନ୍ଦେ।